ভগবতে বাসুদেবায়। শ্রীমদ্ ভাগবতম দশম স্কন্ধ 25তম অধ্যায়। নন্দ মহারাজঙ্କ ସହିତ ବ୍ରଜବାସୀ ମାନେ କୃଷ୍ଣଙ୍କର ଇଚ୍ଛା ଅନୁସାରେ ଗୋବର୍ଦ୍ଧନଙ୍କର, ଗାଭୀଙ୍କର, ବ୍ରାହ୍ମଣଙ୍କର ପୂଜା କଲେ ଏବଂ ପ୍ରତ୍ୟାବର୍ତ୍ତନ କଲେ। ଇନ୍ଦ୍ରଙ୍କର ଅନ୍ତର ଭିତରେ ଏଇଟା ଦର୍ଶନ କରି କ୍ଷୋଭଜାତ ହୋଇଛି ଏବଂ ମନ ଭିତରେ ଏଭଳି ଗର୍ବାନ୍ୱିତ ବା ଗର୍ବର ପ୍ରଭାବରେ ଏଭଳି ତାଙ୍କର ଭାବନା ସୃଷ୍ଟି ହେଇଛି, ସମ୍ପୂର୍ଣ୍ଣ ବ୍ରଜ, ବ୍ରଜବାସୀ, ଗାଭୀ ସମସ୍ତଙ୍କୁ ଏଭଳି କୃଷ୍ଣଙ୍କ ସହିତ ସମସ୍ତଙ୍କର ବିନାଶ କରିବି। ଭଗବାନ ସେଥିପାଇଁ ଭଗବତ ଗୀତାରେ ସେଇଟା କହିଲେ, ଧ୍ୟାୟତ ବିଷୟାନ ପୁଂସ ସଙ୍ଗସ୍ତେ ସୁପଜାୟତେ ସଙ୍ଗତ ସଞ୍ଜାୟତେ କାମାତ କାମାତ କ୍ରୋଧା ବିଜାୟତେ। କାମନା କେବଳ ସ୍ୱର କାମନା ଅର୍ଥରେ କଥା ପାଇଯାଏନି, ଯେକୌଣସି ପ୍ରକାର କାମନାକୁ ଯିଏ ଧ୍ୟାନ କରୁଛି, ଯାହାର ଗୋଟେ କାମ୍ୟ ବସ୍ତୁ ରହୁଛି, ମୁଁ ଗୋଟେ ବଡ଼ ମଣିଷ ହେବି ବା ଗୋଟେ ମୁଁ ଗୋଟେ ଶିକ୍ଷିତ ହେବି, ମୁଁ ଗୋଟେ ବଡ଼ ଚାକିରି ପାଇବି, ଏଇଟା ଗୋଟେ କାମନା। ଦେହ କାମନା ଠାରୁ ଆରମ୍ଭ କରି, ଦେହ ସୁଖ ଠାରୁ ଆରମ୍ଭ କରି ସଂସାରର ଦେହ ପାଇଁ ଯେକୌଣସି ଯାହା ଆବଶ୍ୟକ ଅଛି ତାହା ପ୍ରାପ୍ତିର ଲାଳସାଟାକୁ ଆମେ କାମନା ବୋଲି କହୁଛେ। ଜୀବନ ସେଇଟା ଗୋଟେ କାମନାଟା କ'ଣ କରେ, ଦୁଃଖ ଦିଏ। କାମନା କ'ଣ ଦୁଃଖ ଦିଏ, ଯେଭଳି ପଶୁପକ୍ଷୀମାନେ ସେମାନେ କିଛି କାମନା କରିପାରନ୍ତିନି, ସେମାନେ କେବେ ଚେଞ୍ଜ କରନ୍ତିନି, ଚେଷ୍ଟା କରନ୍ତିନି। ଯେମିତି କୁକୁର ଡେଲି ସେ ମଳ ଖାଉଛି ବା ଉଚ୍ଚିଷ୍ଟ ଖାଉଛି, ସେ କେବେ ଚେଷ୍ଟା କରୁନି, ଠିକ୍ ଅଛି ମୁଁ ଯିବି ନା ହୋଟେଲରେ ବସିକି ଖାଇଦେଇ ଆସିବି, ମୁଁ ଯିବି ଗୋଟେ କେଉଁଠି ଫିଷ୍ଟ ଆଟେଣ୍ଡ କରିକି ଆସିବି। ତାଙ୍କର କିଛି ଚେଞ୍ଜ କରେ, ସେମାନଙ୍କର ଯୋଜନା ନାହିଁ, ସେମାନେ ତ ଅବଶ୍ୟ ଇତର ଯୋଜନା ରହିଛନ୍ତି। ଜଣେ ମନୁଷ୍ୟ ପ୍ରଶ୍ନ କରିବ, ଆମେ ମନୁଷ୍ୟ ହେଇଛୁ ନା, ଆମର କ'ଣ କିଛି ଯୋଜନା ରହିବନି? ମନୁଷ୍ୟ ଜନ୍ମରେ ଯୋଜନା, ଯେତେ ଭୌତିକ ଯୋଜନା ଆମେ କରିବା, ସେଇଟା ଆମେ ନିଜେ କର୍ମର ବନ୍ଧନ ଗୁଡ଼ିକ ସବୁ ତିଆରି କରୁଛେ। କାରଣ କାମନା ଯେତେବେଳେ ହୃଦୟ ଭିତରେ ସୃଷ୍ଟି ହୁଏ, କହିଲେ ଧ୍ୟାୟତ ବିଷୟାନ ପୁଂସ ସଙ୍ଗତେଷୁ ଉପଜାୟତେ। ପ୍ରଥମେ ଏଇଟା ପ୍ରଥମ ପଏଣ୍ଟଟାକୁ ଧରିବାକୁ ପଡ଼ିବ, କାମନା ହୃଦୟ ଭିତରେ କାହିଁକି ଆସୁଛି? ମନ ଗୋଟେ ଧ୍ୟାନ କରୁଛି ଗୋଟେ ବିଷୟକୁ, ମନର ଧ୍ୟେୟ ବସ୍ତୁ ହେଉଛନ୍ତି କୃଷ୍ଣ, ମନ ଯେତେବେଳେ ଭଗବାନଙ୍କୁ ଚିନ୍ତା କରିପାରୁନି, ସେ ଗୋଟେ ବିଷୟକୁ ଚିନ୍ତା କରୁଛି, ମୁଁ ଗୋଟେ ବଡ଼ ମଣିଷ ହେବି, ମୁଁ ଗୋଟେ ଭଲ ଲୋକ ହେବି, ମୁଁ ଗୋଟେ ସବଳ, ତାର ଯେଉଁ ଜିନିଷ ଯାକୁ ଇଂଲିଶ ତାକୁ ହେଉଛନ୍ତି ଟାର୍ଗେଟ, ମୁଁ ଏଇଟା ଗୋଟେ ପାଇବି, ମୋର ଏଇଟା ଲକ୍ଷ୍ୟ, ସେଥିରେ ସେ ବହୁତ ଭାବିଷ୍ଟ ହେଇଯାଉଛି ବା ଭାବିଷ୍ଟ ନାହିଁ କ'ଣ କୁହାଯାଏ, ବହୁତ ନିବିଷ୍ଟ ହେଇଯାଉଛି ତା ଚିତ୍ତ। ମୋର ଏଇଟା ଦରକାର, ମୋର ଲକ୍ଷ ଟଙ୍କା ପାଇବି, ମୁଁ ଗୋଟେ ବିଲ୍ଡିଂ କରିବି, ମୁଁ ଗୋଟେ ଘର କରିବି, ମୁଁ ଗୋଟେ ଗାଡ଼ି କରିବି, ମୁଁ ବିବାହ ହେବି। ବହୁତ ମେଡିଟେସନ ପରେ, ବହୁତ ଚିନ୍ତା ପରେ, ଧ୍ୟାନ ପରେ ଏଗୁଡ଼ିକ ଆସେ, ସଙ୍ଗସ୍ତେ ସୁପ୍ରଜାୟତେ। ବହୁ ଜିନିଷ ବହୁ ସମୟ ଧରି ଏଗୁଡ଼ିକୁ ଧ୍ୟାନ କଲା ପରେ ସଙ୍ଗସ୍ତେ ସୁପ୍ରଜାୟତେ, ଧାୟତ ସଙ୍ଗସ୍ତେ ସୁପ୍ରଜାୟତେ, ଧ୍ୟାନ କଲା ପରେ ଆସକ୍ତି ଆସେ। ବିଷୟରେ କିଛି ପ୍ରଭାବ ନାହିଁ, ବିଷୟରେ କିଛି ପ୍ରଭାବ ନାହିଁ, ପ୍ରଭାବ ହେଉଛି କାର ମନର, ମନ କ'ଣ କରୁଛି ନା ଗୋଟେ ଆସକ୍ତି ତିଆରି କରୁଛି। ବିଷୟ ବିଷୟ ରାସ୍ତା ରହିଛି, ଯେମିତି ଆମେ ମଳ ଦେଖିକି ଆମେ କ'ଣ ଆମକୁ ଘୃଣା ଲାଗୁଛି, କିନ୍ତୁ କୁକୁର ମଳ ଦେଖିଲେ ତାକୁ ଆନନ୍ଦ ଲାଗୁଛି। ସେ ଦ୍ରବ୍ୟର କି ଦୋଷ ନାହିଁ, କାରଣ କୁକୁର ତା ପ୍ରତି ଆସକ୍ତି ଅଛି। ରସଗୋଲା ଆମେ ରଖିଦେବା, କୁକୁର ଦେଖିଲେ ତାର କିଛି ଲାଳ ଗଡ଼ିବନି, ସେ ବିଷ୍ଠା ଦେଖିଲେ ଲାଳ ଗଡ଼ିବ। ଆମେ ରସଗୋଲାଟା ଦେଖିଲେ ଆମେ ଥୁକାର ମାରିବା, ବିଷ୍ଠା ଦେଖିଲେ ଥୁକାର ମାରିବା, ରସଗୋଲା ଦେଖିଲେ ଲାଳ ଗଡ଼ିବ, ତା ଦ୍ରବ୍ୟର କ'ଣ ଦୋଷ ଥିଲା? ସଂସାରରେ କୌଣସି ବସ୍ତୁର ଦୋଷ ନାହିଁ, ନା ନାରୀର ଦୋଷ, ନା ପୁରୁଷର ଦୋଷ, ନା କୌଣସି ବସ୍ତୁର ଦୋଷ, ଦୋଷ ସବୁ ସୃଷ୍ଟି ହେଉଛି କେଉଁଠି? ମନରୁ, ମନର ଆସକ୍ତି ଅଛି। ମନର କାହିଁକି ଆସକ୍ତି ହେଉଛି ନା ଧ୍ୟାୟତ ବିଷୟ ବଂଶ, ବହୁତ ସେ ଡିପ୍ ମେଡିଟେସନ ଯାକୁ, ଡିପ୍ ଥଟ୍, ଗୋଟେ ଗଭୀର ଚିନ୍ତାରେ ସବୁବେଳେ ରହୁଛି। ଏଇଟା କାହିଁକି ରହୁଛି? ବିଷୟ ସହିତ ଜୀବର ଅନାଦିକାଳରୁ ଗୋଟେ ସମ୍ପର୍କ ରହିଛି, ଅନାଦିକାଳରୁ ଘନିଷ୍ଠ ସମ୍ପର୍କ ରହିଛି। ଦେହ ମିଳୁ ମିଳୁ ଦେହର ଡିମାଣ୍ଡ ଯେଉଁ ଚାରିଟା ରହିଲା, ଆହାର, ନିଦ୍ରା, ଭୟ, ମୈଥୁନ, ଏଇଟା ପାଇବା ପାଇଁ କ'ଣ ଦରକାର? ବିଷୟ ଦରକାର, ନହେଲେ ହେଇପାରିବନି। ଏ ଜିନିଷକୁ ପୂର୍ତ୍ତି କରିବା ପାଇଁ ଆମକୁ ବିଷୟ କି ଦରକାର ନା? ଯେମିତି ଭୋଜନ କରିବା, ଭୋଜନ କରିବାକୁ ହେଲେ କ'ଣ କରିବାକୁ ପଡ଼ିବ? କିଛି ଖାଦ୍ୟ ଆମେ ରୋଷେଇ କରିବା, କାଠ ଆଣିବା, ଚାଉଳ, ଡାଲି, ତା ପାଇଁ କ'ଣ ଦରକାର ପଡ଼ିବ? ଧନ ରୋଜଗାର କରିବାକୁ ପଡ଼ିବ। ଦେହ ମାନେ ଅନାଦି କାଳରୁ ବିଶ୍ୱ ସହିତ ଗୋଟେ ଘନିଷ୍ଠ ସମ୍ପର୍କ ରହିଛି। ଆଉ ଏଇଟା ଆସକ୍ତି ବହୁତ ବଢି 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 ଯାଇଛି। ମନୁଷ୍ୟ ଜନ୍ମରେ ଗୋଟେ ଚରମ ଅଲଗା ମାନଙ୍କର, ଅଲଗା ଯେଉଁ ଜୀବମାନଙ୍କର ଆସକ୍ତି ଗୋଟେ ଅଭିନ୍ନ ପ୍ରକାର। ଅଲଗା ଜୀବମାନଙ୍କର ଆସକ୍ତି ହେଉଛି, ଯେମିତି କେତେଟା ଜୀବର ମୁଁ ଦେଖିଛି ତାଙ୍କର ଲକ୍ଷଣ, ତାଙ୍କର ବିଶେଷ ଲକ୍ଷଣ ହେଲା ଗୋଟିଏ ଜିନିଷ ବେଶୀ ଆସକ୍ତି, ଖାଇବାଟା। ସେଠାରୁ ଖାଇବା ପାଇଁ ଚିନ୍ତା କରନ୍ତି, ଆଉ ତାଙ୍କର କିଛି ନାହିଁ, ଆଉ ବିଶେଷ କିଛି ନାହିଁ। ଯେମିତି ବଗ, ଏଇ ଯେ ବଗ ଗୁଡ଼ାକ ଆସିକି ଆମ ବସୁଛନ୍ତି ପୋଖରୀରେ, ତାର କାଲି ସକାଳ ହେଲା ମାନେ ତାଙ୍କର ସୂର୍ଯ୍ୟ ଉଦୟ ହେବ, ତାଙ୍କ ଡ୍ୟୁଟି ହେଲା ଖଣ୍ଡେ ଖାଇଦେବା। ତାପରେ ପିଲା ଛୁଆ ଯେ ବଗ ଯେଉଁ ସିଜିନ୍ରେ ତାଙ୍କ ପିଲା ଛୁଆ ଦିଅନ୍ତି, ସେଠି ଗୋଟେ ଜଗେଇ ବସିକି ତାପରେ ଉଡ଼ିଗଲେ ସରିଲା ତାର ଡ୍ୟୁଟି ଶେଷ। ମୋ ଛୁଆ କେଉଁଠି ରହିବ, ପିଲା କେଉଁଠି ରହିବ, କିଏ କେଉଁ ମେଡ଼ିକାଲକୁ ଯିବ, ତ କିଛି ଚିନ୍ତା ନାହିଁ। ତାଙ୍କର ଆସକ୍ତି ଆଉ କିଛି ନାହିଁ, ଭଗବାନ ତାଙ୍କ ପ୍ରକୃତି ହିସାବରେ ଏମିତି ସୁନ୍ଦର ସଜେଇ ଦେଇଛନ୍ତି। କେବଳ ତ ମୁଁ ଦେଖିକି ପଶୁପକ୍ଷୀ ମାନଙ୍କୁ ଚିନ୍ତା କରୁଛି, ବରଂ ଏ ଗୋଟେ ଦୃଷ୍ଟିରୁ ବହୁତ ଭଲ। ମଣିଷ ଯଦି ଭଗବାନଙ୍କୁ ଭକ୍ତି ନ କରିପାରିଲା, କିଛି ବି ଲାଭ ନାହିଁ ତା ଜୀବନରେ। ସେ ଗୋଟେ ପଶୁପକ୍ଷୀ ଠାରୁ ବି ଆହୁରି କଷ୍ଟ ପାଉଛି, ପଶୁପକ୍ଷୀମାନଙ୍କ ଠାରୁ ଆହୁରି କଷ୍ଟ ପାଉଛି। ଆପଣ ଭାବୁଥିଲେ ନାଇଁ ତାଙ୍କୁ ଥଣ୍ଡା ହେଉଛି, ଏ ମାଛ ଗୁଡ଼ାକ ମୁଁ ଦେଖୁଥିଲି। ବର୍ତ୍ତମାନ ଆମର କ'ଣ ଦରକାର, ବ୍ଲାଙ୍କେଟ୍ ଦରକାର, କୋଟ୍ ଦରକାର, ମୁଣ୍ଡରେ ଟୋପି ଲଗେଇବା, ସେ ହାତ ଗୋଡ଼ ଗ୍ଲୋଭ୍ସ ଲଗା, ଇଏ ଲଗା, ଗରମ ପାଣିରେ ଗାଧା, ସେ କେଉଁଠି ରହିବ? ବର୍ତ୍ତମାନ ଜଳ କି ଥଣ୍ଡା ହେଉଥିବ, ସେ ତା ଭିତରେ ରହୁଛୁ, କିଛି ନାହିଁ, ସେ କିଛି ଆବଶ୍ୟକ ନାହିଁ। ତାଙ୍କୁ ଆଉ ଗୋଟେ ଚେଞ୍ଜ କରିବା ଜାଗା, ତାଙ୍କୁ ଗୋଟେ କିଛି ପିନ୍ଧିବାକୁ ପଡ଼ିବ, କିଛି ଦରକାର ନାହିଁ। ପ୍ରକୃତି ଭଗବାନ ଏମିତି ସଜେଇଛନ୍ତି। ଯଦି ହିସାବ କରିକି ଦେଖାଯିବ, ମନୁଷ୍ୟ କୃଷ୍ଣ ଭକ୍ତି ବିହୀନ ସବୁଠାରୁ ଅଧିକା କଷ୍ଟ ପାଉଛି, ଆଉ ବିଶେଷ କରି ମାନସିକ କଷ୍ଟ। ତାଙ୍କ ମନ ଭିତରେ କ'ଣ, ତାଙ୍କର କେବଳ ଗୋଟିଏ ଭୟ, ଭୟ କ'ଣ, କିଏ ଗୋଟେ ବଡ଼ ମାଛ ହେଲା ଦେଖିକି ପଳେଇଯିବ। ମଣିଷ ବେଳେ ଏଣେ 24 ଘଣ୍ଟା ଦିନ ରାତି ଖାଲି ଚିନ୍ତା କରୁଛି, ଇଏ ମୋର ଶତ୍ରୁ, ଇଏ ମୋର ମିତ୍ର, ଇଏ ମୋର କ୍ଷତି କଲା, କ'ଣ ମଣିଷ ଜନ୍ମ। ମଣିଷ ଜନ୍ମ ଜଣେ ନିରପେକ୍ଷ ବିଚାର କରି ଦେଖିବ, ଏ ଜନ୍ମଟା କୌଣସି ଦୃଷ୍ଟିରୁ କୃଷ୍ଣ ଭକ୍ତି ବିନା ଭଗବାନଙ୍କ ଯଦି ସେବା ନ କରିପାରିଲା, ତା ଏଇ ଜନ୍ମଟା ବି କୌଣସି ଦୃଷ୍ଟିରୁ ଲାଭ ନାହିଁ, କେବଳ ଦୁଃଖପୂର୍ଣ୍ଣ ଜୀବନ, କେବଳ ଉଦ୍ବିଗ୍ନ। ଆଉ ଜୀବର ଜ୍ଞାନଟା କାହିଁକି ଆସୁନି, ଭଗବାନ ପୁରା ଇତିହାସ ଦେଇ କହିଲେ, ପୁରା ସୁନ୍ଦର ଭାବରେ କାମନା କେମିତି ସୃଷ୍ଟି ହେଉଛି, ଜୀବ କେମିତି ବନ୍ଧନରେ ପଡ଼ୁଛନ୍ତି, କେମିତି ସଂସାର ଚକ୍ର ଆସୁଛନ୍ତି, 2 ଶ୍ଲୋକରେ ସେ ସବୁ କହିଦେଲେ। ଆମର କେଉଁଠି ସୃଷ୍ଟି ହେବ ଜଣେ ପ୍ରଶ୍ନ କରିବ, କାହିଁକି ମୁଁ ଏମିତି ସଂସାର ଚକ୍ରକୁ ଆସିକି ଦୁଃଖ ପାଉଛି, ସେଠି କହିଦେଲେ ଧ୍ୟାୟତ ବିଷୟ ଅନୁପୁଂସ, ସବୁ ଗୋଟେ ବିଷୟକୁ ଚିନ୍ତା କର। ଯେମିତି ଆମେ ଗୋଟେ ପ୍ରସାଦ ପାଇଦେଲା, ଖାଇଦେଲେ କି ନାହିଁ ଗଣ୍ଡେ, ଭଲ ମନ୍ଦ ପେଟ ପୁରିଗଲା, ପୁଣି ତୁମେ ଗୋଟେ ଧ୍ୟାନ କରିବ, ମୁଁ ଏଇଟା କରିବା, ଏଇଟା ଖାଇବା, ଆଗେ ବିଷୟ ପ୍ରତି ଗୋଟେ ଧ୍ୟାନ ହେଉଛି, ତାପରେ କାମନା ସୃଷ୍ଟି ହେଉଛି। ଧ୍ୟାୟତ ବିଷୟ ଅନୁପୁଂସ ସଙ୍ଗସ୍ ତେସୁ ଉପଜାୟ ସେ ତେସୁ ସଙ୍ଗମ ଉପଜାୟତ ଆସକ୍ତି ଆସେ, ବିଷୟକୁ ଧ୍ୟାନ ନକଲେ ଆସକ୍ତି ଆସିବନି। ଯେମିତି ଆପଣଙ୍କର ଗୋଟେ ମନ ବହୁତ ବିଚଳିତ ଥିବ, ଗୋଟେ ବହୁତ ଚିନ୍ତାରେ ଥିବ, ଆପଣ ଯାହା ଖାଇବେ ସେଥିରେ ଆପଣ ଖାଇବାର କିଛି ଲକ୍ଷ୍ୟ ନାହିଁ, କ'ଣ ଗୋଟେ ଖାଇଦେବାର ଅଛି, ସେତେବେଳେ ଆହାରଟା ଗୋଟେ ଇମ୍ପୋର୍ଟାଣ୍ଟ ନାହିଁ। ଯେମିତି ମେଡ଼ିକାଲରେ ଯିଏ ରହିଛି, ସେ ହୋଟେଲରୁ ମଗେଇ ଖାଉଛି, ସିଏ ସେଠି ଟେଷ୍ଟ ଖୋଜୁନି, କ'ଣ ବୁଝିପାରୁଛନ୍ତି କି ନା, ଦେଖନ୍ତୁ ମନ ଗୋଟେ କେମିତି ପାଗଳା, କେତେବେଳେ କିଛି କାମ ନାହିଁ, ମନ ଖାଲି ଖାଇବା ନେଇକି ଝଗଡ଼ା ଚାଲିଛି, ଏଇଟା ଗୋଟେ କ'ଣ ହେଇଗଲା, ଏଇଟା ଗୋଟେ କ'ଣ ସବ୍ଜି ହେଇଛି, ଏଥିରେ ମଣିଷ ଖାଇପାରିବ, ଏଇଟା ଏହା ହେଇପାରିବ, ଘରେ ଏତେ ଜିନିଷ। ସେଇ ମନ ଯେତେବେଳେ ମେଡ଼ିକାଲରେ ଥିଲା, ସେଇ ମନ ଯେତେବେଳେ ପଇସା ରୋଜଗାର କରୁଛି, ସେଇ ମନ ଯେତେବେଳେ ଟ୍ରାଭେଲିଂ କରୁଛି, ଯେତେବେଳେ ଯିଏ ଯାଉଛନ୍ତି ସବୁ ଟ୍ରେନ୍ରେ, ଏ ରୁଟି ଭଜା ଖାଇକି ରହିଯାଉଛନ୍ତି 3 ଦିନ 2 ଦିନ ରୁଟି ଭଜା ଖାଇକି, ସେ କ'ଣ ଟିକେ ପାରୁଟି, ସେ ଟିକେ ଚା କଫି ପିଇଦେବେ, ସବୁ ଜିନିଷ ବିଷୟ। ମନ ଯେତେବେଳେ ଗୋଟେ ବହୁତ ଗୋଟେ ଜିନିଷକୁ ବହୁତ ଭାବରେ ଧ୍ୟାନ କରୁଛି, କ'ଣ ଡିପ୍ଲି ଗଭୀର ଭାବରେ ଚିନ୍ତା କରୁଛି, ସେଠୁ ଆସିଲା ସଙ୍ଗ ଆସକ୍ତି। ଆଉ ଏ ଜଗତରେ ବିଷୟର ପ୍ରଭାବଟା ଏତେ ଲୋକଙ୍କୁ ଜଣାନଥିଲା, ବିଷୟର ପ୍ରଭାବଟା ଏତେ ଜଣାନଥିଲା। ଆମର ଛୋଟ ପିଲାବେଳେ ବିଷୟ ଗୋଟେ କ'ଣ ଗୋଟେ କିଛି କେହି କେହି ଜାଣନ୍ତିନି, ସେ କିଛି ନାହିଁ, କେବଳ ବିବାହ ବ୍ୟବହାର ହେଲେ ପଶୁ ଗୁଡ଼ାକ ମାରିକି ଖାଇବେ, ଏତେ ଟିକେ ଗୋଟେ ଭୋଜି ହେଲା, ଖାଇଦେଲା, ଶୋଇଲା। ଏତେ ଯେଉଁ ମାୟାରେ ଏତେ ପ୍ରକାର ଯେଉଁ ବାହାରିଲା ମିଡ଼ିଆ, ଲୋକ, ଫ୍ରି, ବଜାର, ଘାଟ, ଡ୍ରେସ୍ ପତ୍ର, ଏସବୁ କିଛି ନାହିଁ, ବିଷୟରେ କୋଉଟା ଏମିତି କିଛି ନଥିଲା ପ୍ରଭାବ। ଆହୁରି ପୂର୍ବରୁ ତୁମେ ଯିବ, ସେ ତୁମେ ସେମାନେ କିଛି ଜାଣିନଥିଲେ, କିଛି ତାଙ୍କର ଏତେ ମେଟେରିଆଲି ଏତେ ଆଟାଚ୍ ନଥିଲେ। ଲୋକମାନେ ଗୋଟେ ଗାମୁଛା ପିନ୍ଧଉଥିଲେ, ଧୋତି ପିନ୍ଧଉଥିଲେ, ଏଇ ଯେଉଁ ଗାଁ ଗହଳିର ବୁଢ଼ାମାନେ ଧୋତି ଗୋଟେ ପିନ୍ଧିଦେବେ, ନହେଲେ ଏଇ ଯେଉଁ କି ଗାମୁଛା ଖୋର୍ଦ୍ଧା ଗାମୁଛା, ତାକୁ କ'ଣ କୁହନ୍ତି, ଖୋର୍ଦ୍ଧା ନାଲି ଗାମୁଛା, ମୁଁ ଛଅ ହାତିଆ ନା କେତେ 5 ହାତିଆ, ତା କଛା, ଭାରତ ଓଡ଼ିଆ ଲୋକ ନା କଛା ମାରିବେ, କହିଦେବେ ତାକୁ ଗଞ୍ଜି ଗୋଟେ ପିନ୍ଧିଦେବେ, ସେଇଟା କି ଗଞ୍ଜି, ସେଇଟା ତା ନାଁ ଆମର ରୂପା, ଆମେ ଆମ ବେଳେ ସେ ରୂପା ଗଞ୍ଜି ଗୋଟେ ଥିଲା, ହଁ ରୂପା ଗଞ୍ଜି ପିନ୍ଧିଦେବେ, ଗୋଟେ ଗଞ୍ଜି ଖଣ୍ଡେ ପିନ୍ଧିଦେଲେ, ତାର ଆଉ ଖଣ୍ଡେ କାନ୍ଦ ପକେଇଦେଲେ ଚାଲିଲେ, ଜଣେ ଧୋତି ଥିବ ସେ ଧୋତି ଖଣ୍ଡେ ପିନ୍ଧିଦେଲେ, ସେ ଧୋତି ବି ନାଁଟା ଭୁଲି ଯାଉଛି, ଗୋଟେ ଗୋଲ୍ଡ ଲେଖା ହେଇଥିବ, ସେସବୁ ବ୍ୟବହାରକୁ ଆସେ, ଧଳା ଜରି ପଡ଼ିଥିବ ସେସବୁ ଆସିଥିବ, ସରୁ ସରୁ ପାଡ଼ି ସେ ଧୋତି ଖଣ୍ଡେ ବାସ ସେଇଟା ମିଳିଗଲା ଲୋକ ତାଙ୍କ ଅତି ସରଳ କିଛି ନାହିଁ। ମଟର ଟାୟାର ଜୋତା ପିନ୍ଧିଥିଲେ ପ୍ରଥମେ, ଆଗରୁ ଜୋତା ପିନ୍ଧିଲେନି, ତାପରେ ଦେଲେ ଏଇ ଯୋଉ ଟାୟାରରେ କଟା ହେଇକି ମଟର ଟାୟାର ଜୋତା, ତାପରେ ଆସିଲା ଏଇ ବାଟା ଫାଟା ଏଗୁଡ଼ା ସବୁ ଆସିଲା, ତାପରେ ଆଉ କିଛି ନାହିଁ। ତାର ଏମିତି ଗୋଟେ ଲୋକ ଗୋଟେ ବିବାହ ହଉଥିଲେ, ବିବାହରେ ହେଲା ହରକ୍ଲେସ୍ ନହେଲେ ରାଲେ ସାଇକେଲ ନହେଲେ ଆଉ ଗୋଟେ କ'ଣ ଥିଲା ଏଜ୍ରେ, ନାଇଁ ନାଇଁ ହିରୋ ପରେ ଆସିଲା, ମୁଁ ହିରୋ କେଉଁଠି ଥିଲା ସେତେବେଳେ, ହରକ୍ଲେସ୍ ନାଇଁ ଆଟଲାସ୍ ସାଇକେଲ ଆଉ HMT ଘଣ୍ଟା ମର୍ଫି ରେଡ଼ିଓ, ଏ ତିନିଟା ଯିଏ ପାଇଗଲା ସିଏ ହେଲା ସବୁଠୁ ବଡ଼ ଡିମାଣ୍ଡ ପାଇଛି। କ'ଣ କ'ଣ ହେଇଛି ନା, ମର୍ଫି ରେଡ଼ିଓ ରାଲେ ସାଇକେଲ, ରାଲେ ସାଇକେଲ ଡାଇନୋମା ବାଲା ସେତେବେଳେ, ସେତେବେଳେ ଏ ଡାଇନୋମା ଲାଗିକି ସେ ତାର ରାତିରେ ସବୁ ଆସିବେ, ସେଟା ବଡ଼ ବିବାହ। ବିବାହର ସବୁଠୁ ବଡ଼ ଡିମାଣ୍ଡ ତିନିଟା ଜିନିଷ ଥିଲା ମୋ ଜାଣିବାର, ମୋର ବହୁତ ଛୋଟ ପିଲା ଜାଣିବାର ମୋର ସବୁ ମନର ବର୍ତ୍ତମାନ ପଡ଼ୁଛି, ମର୍ଫି ସାଇକେଲ ହେ ମର୍ଫି ରେଡ଼ିଓ ରାଲେ ସାଇକେଲ ଆଉ HMT ଘଣ୍ଟା, HMT କ'ଣ ଗୋଟେ ତା କାଞ୍ଚନ, HMT କାଞ୍ଚନ, ସେ ଘଣ୍ଟା ଯଦି ମିଳିଗଲା ତିନିଟା ଆଉ ଗୋଟେ ସୁନାମୁଦ ଦେଇଛି, ମାନେ ସେଇଟା ହେଉଛି ସବୁଠୁ ବଡ଼ ଡିମାଣ୍ଡ କିଛି ନାହିଁ। ଆଉ ଦେବେ ଝିଅକୁ କ'ଣ, ସେ କ'ଣ ବସା ବାସନ ଦେବେ, ଆଟେଜ୍ଟା ହେଉଛି ଗୋଟେ କ'ଣ, ସେଟା ଭିଆଇପି ଆଟେଜ୍, ସେଇଟା ଗୋଟେ ଦୁଇଟା ଦେଇଦେଲେ ମାନେ ଗଲା। ଗୋଟେ ବିଷୟରେ ଲୋକମାନେ ଏତେ ଘଣ୍ଟା ଦୁଇ ଘଣ୍ଟା ଶାଢ଼ୀ ବାସ ପ୍ୟାକିଂ କରିଦେଉଥିଲେ, ଗୋଟେ ପଳେଇ ଆସୁଥିଲେ, ଲୋକଙ୍କୁ ଏତେ ବିଷୟ ଗ୍ରାସ କରୁନଥିଲା। ବର୍ତ୍ତମାନ ଏମିତି ଲୋକମାନଙ୍କୁ ଗୋଟେ ପାଗଳିମ କରାହଉଛି, ସେ କେବଳ ଗଧ ଭଳିଆ ଖଟିବେ, ତାଙ୍କ ପାଖକୁ ବିଭିନ୍ନ ବିଭିନ୍ନ ମାନେ ଗୋଟେ ଗଧ ଆଉ ଗୋଟେ ଗଧକୁ ବୋକା ବନାଉଛି, ସିଏ ଖଟି ଖଟି କମ୍ପାନୀ କରିକି ସିଏ କ'ଣ କରୁଛି, ସେ ଗୋଟେ ତିଆରି କରୁଛି କିଛି ଜିନିଷ, କାହିଁ ସେ ଟଙ୍କାକୁ ତୁମ କତୁରୁ ନେବ, ତୁମେ ଗଧ କ'ଣ କରୁଛ ନା ଖଟୁଛ, ଏ ଡ୍ରେସ୍ଟା ଚେଞ୍ଜ କରିଦେବେ, ଏଇଟା ଫୋପାଡ଼ି ଦେବେ, ଏ ଗାଡ଼ି ସାଇକେଲ ଫୋପାଡ଼ି ଦେବେ, ଏଇଟା ଆଉ ଗୋଟେ ନେଇ ଆସିବି, ସେ ତାର ଗଧ ତାର ଖଟୁଛି ଦିନ ରାତି, ତା ଟଙ୍କା ନେଇ ବ୍ୟାଙ୍କକୁ ବ୍ୟାଙ୍କରେ ଡିପୋଜିଟ୍ କରିଛି। ମଣିଷର ଗୋଟେ କିଛି ତାର ଜୀବନର ଲକ୍ଷ୍ୟକୁ ସେ କିଛି ବୁଝିପାରୁନି, ଯେ କେମିତି ଗୋଟେ ଭକ୍ତମାନେ ବେଳେ ପ୍ରଶ୍ନ କରନ୍ତି ନା, ମାନେ ଜପ ହଉନି, ଗୋଟେ ମନ ସ୍ଥିର ରହୁନି, ଆରେ ଏଇଟା ମନଟା ଗୋଟେ କ'ଣ ଏମିତି ହେଇଛି ଯେ ବାଡ଼େଇ ପିଟିକି ଛୋଟ ପିଲା ହେଇଛି, ତାକୁ ଖାଇ ପିଇକି ଶୋଇଦେବୁ ନା କ'ଣ, ଔଷଧ ଅଛି ଯେ ସିଏ ଗୋଟେ ତାକୁ ଗୋଟେ ଜାଗାରେ ବସେଇଦେବୁ ସେ ବସିଯିବ, ମନରେ ଯେତେବେଳେ ବିଷୟ ଚିନ୍ତା ଦୁନିଆ ଚିନ୍ତା ରହିଲା, ସ୍ତ୍ରୀ କ'ଣ କଲା, ପୁତ୍ର କ'ଣ କଲା, ଘର ମ୍ୟାନେଜମେଣ୍ଟ କରିବ, ଅଫିସ୍ କାମ କରିବ, ନିଜର ଦେହ ନେସେସିଟି ଅଛି, ବଡ଼ିଲେ ନେସେସିଟି ଅଛି, ସେ ଜଣେ ଈଶ୍ୱର କ'ଣ ଚିନ୍ତନ କରିବ, ତା ଭିତରେ ତା ମନଟା କେମିତି ସ୍ଥିର ରହିବ, ମନଟା ତ ଗୋଟେ ନା, ମନଟା 10-15 ମନ ନୁହେଁ ନା, ତା ମନ ଯେଉଁଥିରେ ବେଶୀ ଆବେଶ ହେଇଗଲା ସେ ବିଷୟରେ ଚିନ୍ତା କରିବ। ମଣିଷ ସେତେବେଳେ ମଣିଷମାନେ ଗାଈ ଚରାଉଥିଲେ ଆଉ ଚାଷ କରୁଥିଲେ, ଏ ଦୁଇଟାରେ ମନର ବେଶୀ ଟେନସନ୍ ନାହିଁ, କ'ଣ ତୁମେ ଟେନସନ୍ କ'ଣ ମନରେ ତୁମେ କରିବ କହିଲେ, ଦେଖ ଧାନର ପୋକ ଖାଇଗଲା, ତାପରେ କ'ଣ କରିବ, ଆଉ ବିଷଟା ପକେଇ ଦେଇ ପଳେଇଲା, ତାର ଶୋଇଲା ଆଉ କ'ଣ, ସକାଳ ଗଲେ ଗୋଟେ ଘେରା ଦେଖି ଦିଆ ହେଲା, ହଁ ମରିଗଲା ହେଲା, ଗାଈ ଚରି ଆଣିଲ ବାସ ଗାଈ ବାନ୍ଧିଦେଲ, କ୍ଷୀର ଟିକେ ଇଏ କରିଦେଲେ ଶୋଇଗଲେ ଶୋଇଲା, ତୁମର ଆଉ କ'ଣ ଚିନ୍ତା। ଆଉ ବିଜନେସ୍ କରିଥିଲେ କିରେ, ସେ ଭୁବନେଶ୍ୱର ମାଲଟା ପହଞ୍ଚିଲା, ସେ ଟ୍ରକ୍ ଅନଲୋଡ୍ ହେଲା, ସେ ପାଟିକି ଦେଲ, ଏ ବିଜନେସ୍ ମ୍ୟାନ୍ ମାନେ ତୁମେ ତାଙ୍କ ଫ୍ଲାଇଟ୍ କିମ୍ବା ଟ୍ରେନ୍ରେ ବସିଗଲେ ତାଙ୍କ ପାଖରେ, ତୁମେ ପାଗଳ ହେଇଯିବ, ମାଲଟା ଅନଲୋଡ୍ ହେଲା, ଏଠି ଡ୍ୟାମ୍ ହେଲା, ଏଠି ଏଟା ହେଲା, ସେଠି ତାକୁ ଦେଲ, ଆକୁ ଦେଲ, ଏଇଟା ମନଟା ନା, ତାହେଲେ ଏ ମନରେ ଯଦି ହଜାର ବିଷୟ ଚିନ୍ତା ଆସିବ ସେ କ'ଣ ଭଗବାନଙ୍କୁ ଚିନ୍ତନ କରିବ, ତ ସମୟ କାହିଁ, ସେ ଯାହା ବିଷୟରେ ଧ୍ୟାନ କଲା ସେ କାମନାଟା ତାର ଆସକ୍ତିରେ ସେଠି ଆସିଲା। ସରଳ ଜୀବନ ଲୋକମାନେ କାହିଁକି ଈଶ୍ୱରକୁ ଚିନ୍ତା କରିପାରୁଥିଲେ, ବର୍ତ୍ତମାନ ଈଶ୍ୱରକୁ ଚିନ୍ତନ କରିବା ନିର୍ମଳ ଭାବରେ କଦାପି ସମ୍ଭବ ନୁହେଁ, ଯଦି ସେମାନେ ଏ ଫାର୍ମିଂ ଲାଇଫକୁ ନ ଫେରନ୍ତି, ଫାର୍ମିଂ କମ୍ୟୁନିଟିକୁ ନ ଫେରନ୍ତି, ଆଉ କେବେ କରିପାରିବେନି, ତ ସମୟ ମିଳିବନି। ଆଉ ସହର ବଜାର ଗୋଟେ ଯେଉଁ ଜାଗା ଏଠି ରହିଲା ମାନେ ତୁମେ କେବେ ବି ସରଳ ଜୀବନରେ ଚଳିପାରିବ ନାହିଁ, ତୁମକୁ ଷ୍ଟାଣ୍ଡାର୍ଡ ମେଣ୍ଟେନ୍ କରିବା ପଡ଼ିବ, ଦେଖିବ ତ ଲାଜ ଲାଗିବ ଲୋକଙ୍କୁ ଦେଖିଲେ, ତ ଛୁଆ ତ କାନ୍ଦିକି ଗଡ଼ିବ, ଆଉ ମୋ ସାଇକେଲ ମନେ ସ୍କୁଟି ଆଣିବ ନା, ମୋ ସାଇକେଲ ଇଏ କରିବିନି, ଆଉ ତାପରେ ସେଠି ଏତେ ବିଷୟ ସଜା ହେଇଛି, ତୁମେ ମାର୍କେଟକୁ ଗଲା ମାନେ ଧାର କର ଯେଉଁ ଜିନିଷ ଧରିକି ଆସିବ, ଚଳାଚଳ କିଛି ନାହିଁ। ଆଗରୁ ସବୁ ଛୋଟ ପିଲାବେଳେ ସବୁ ହାଟ ବସିବ, ସେ ରବିବାରିଆ ବୁଧବାରିଆ ଏମିତି ଦୁଇଟା ବାରରେ ହାଟ ବସେ, ସେ ହାଟରୁ ସଉଦା ଆସିବ ମାନେ ତୁମେ ସରିଗଲେ ବି ବାପା ଶୁଣିବନି, ତୁମେ ତୁମେ ଘର ଚଳେଇବ କେମିତି ବୁଝିବ ତୁମେ? ମୁଁ ଆଣିଛି ମାନେ ସେତିକି ଦିନ ପର୍ଯ୍ୟନ୍ତ ହାଟ ବାରି ପର୍ଯ୍ୟନ୍ତ ତୁମେ ଚଳେଇବ, ସେ ଆଣିକି ଥୋଇଦେବ କହିଦେବ ଏଇଟା ହାଟ ବାରି ପର୍ଯ୍ୟନ୍ତ ଚଳେଇବ, ବାସ ସରିଲା। ବର୍ତ୍ତମାନ ସରୁ ସରୁ ଏଇ ଦୋଡ଼ିଏ ଦୋଡ଼ିଏ ଦୋକାନ ଲେଖି ତେଲ ସରିଗଲା, ଯା ଗାଁ ଗାଁ ଘରେ ଘରେ ଦୋକାନ, ବିଷୟକୁ ପୁରା ଖେଳେଇ ଦେଇଛି ମାୟା। ଆମକୁ କ'ଣ ଲାଗୁଛି ନା ଇଜି ହେଇଗଲା, ଯାହା ସୁବିଧା ହେଇଗଲା, ସବୁ ଘର ପାଖରେ ଦୋକାନ ହେଇଗଲା କି ଘର ପାଖରେ ଦୋକାନ ହେଲା, ତୁମକୁ ଗଦା ବନେଇଲା, ତ ତୁମ ବିଷୟଟା ଯେତେବେଳେ ପାଖକୁ ପଳେଇ ଆସୁଛି ଜୀବଟା ସବୁବେଳେ ରହିଲା, ତାର ଆସକ୍ତି ବଢ଼ିଲା, ଚଞ୍ଚଳ ମନ ରହିଲା, ବହୁତ ବିଷୟ ଭୋଗ ବଢ଼ିଲା। ଧ୍ୟାୟ ଭଗବାନ କହିଲେ ଧ୍ୟାୟ ତ ବିଷୟ ପୁଂସ ସମସ୍ତେ ସୁପୁଂସ, କୌଣସି ମଣିଷ ପୁଂସ କହିଦେଲା, ଏଠି ବର୍ଣ୍ଣାଶ୍ରମ ଧର୍ମ କିଛି ରଖିଲେଣି, ପୁରୁଷ ସ୍ତ୍ରୀ କିଏ ବି ହଉ, ବ୍ରାହ୍ମଣ କ୍ଷତ୍ରିୟ, ଧ୍ୟାୟ ତ ବିଷୟ ପୁଂସ ସମସ୍ତେ ସୁପଜାୟତେ, ଚିନ୍ତା କଲା ମାନେ ବିଷୟକୁ। କିନ୍ତୁ ଆମର ଆଉ କ'ଣ, ଆମ ପ୍ରଚେଷ୍ଟା କ'ଣ, କାହିଁକି ମହାପ୍ରଭୁଙ୍କୁ ସବୁବେଳେ ନାମ ଚିନ୍ତା କର, ତୁମ ମନ ଭିତରେ କୃଷ୍ଣଙ୍କ ପାଇଁ ସେବା, ଏଇଟା କରିବି ସେଇଟା କରିବି, ଏଇଟା ମୋର କରିବାର ଅଛି, କୃଷ୍ଣଙ୍କ ପାଇଁ ଏଇଟା କରିବାର ଅଛି, ସବୁବେଳେ ତୁମର ଯଦି ଚିନ୍ତା ନାହିଁ ବା ଭଗବାନଙ୍କ ନାମ ନାହିଁ, ଆଉ ଗୋଟେ ମୁଣ୍ଡରେ ପଶିବ, ମାଇଣ୍ଡ କେବେ ଭ୍ୟାକେଣ୍ଟ ରହିବନି। ମନ କିଛି କାମ ନ ପାଇଲେ ତୁମ ସୁଖ, ନିଜ ଭବିଷ୍ୟତ ସୁଖ ଦୁଃଖର କଥା ଚିନ୍ତା କରିବ, ମନ ଯଦି କିଛି ନ ପାଇଲେ ଖୋଜି ଖାଜିକି, ଏବେ ସିନା ବର୍ତ୍ତମାନ କ'ଣ ହେଇଗଲା, ବର୍ତ୍ତମାନ ମୋବାଇଲ ହେଇଗଲା, ମନ ଖରାପ ହେଲା ଲଗା ଫୋନ କିଏ କ'ଣ କରୁଛି, କ'ଣ ଭାଇ ଭଲ ଯୋଗ ଅଛି ତା ସାଙ୍ଗରେ ଗପିକି ଟିକେ। ପୂର୍ବ କାଳରେ ମନ ମୋବାଇଲ ନଥିଲେ ଲୋକମାନେ କେମିତି କ'ଣ କରୁଥିଲେ, ତାଙ୍କ ସୁଖ ଦୁଃଖ ଚିନ୍ତା କରେ, କ'ଣ ହେଲା ଜୀବନଟା ବେକାର ମୋର ଚାଲିଗଲା, ଏ ହେଇଗଲା ଏ, ସେ ଖାଲି ବସିକି ମନ କେ ଖାଲି ବସିବନି, ତାର କାମ ହେଲା ସେ ଗୋଟେ ଧ୍ୟାନ କରିବ, କାହାକୁ ଧ୍ୟାନ ପକେଇବ, ତା ବିଷୟରେ ତର୍ଜମା କରିବ, ଯଦି ତା ମନ ବି ଭଲ ଚାଲିଲା ତା ପଛରେ ଗୋଟେଇବ, ଏ ଆଉ କ'ଣ, ତ ମନରେ ଚିନ୍ତା କରିଦେଲେ ଏଇଟା ଭଲ ଜିନିଷ ଏଇଟା କରିବା, ଚାଲ ହଁ ଚାଲ ତ ଗୋଡ଼େଇଲା ଆଉ କ'ଣ, ଜୀବାତ୍ମକ ଜୀବାତ୍ମା ଦୌଡ଼ିଲା ଆଉ ତା ପଛରେ, ଆଉ ସୁଖ ଦୁଃଖ ତା ଭିତରେ ଯାହା ପାଇଲା ସେ କିଛି ବୁଝିପାରିବନି, କ'ଣ କରେ ଜୀବାତ୍ମା ମନ ସହିତ ତାର ଗୋଟେ ସେ କୋପରେସନ ଏମିତି ସୁନ୍ଦର ଭାବରେ ହେଇଯାଇଛି, ସେ ତା ପଛକୁ ଚାଲିଛି ଆଉ। ସଙ୍ଗତ ସଞ୍ଜାୟତେ କାମ, ସଙ୍ଗତ ସଞ୍ଜାୟତେ କାମ, ସଙ୍ଗଟା ଧ୍ୟାତ ବିଷୟ ପୁଂସ ସମସ୍ତେ ସୁପଜାୟତେ, ହଁ ଆଉ କ'ଣ ମୁଁ କ'ଣ ମୁଣ୍ଡ ହଳେଇ ଦଉଛୁ, କେତେଟା ଶ୍ଳୋକ ମନେ ରଖିଛୁ ତୁ, ମୁଁ ପ୍ରଥମ ନିଉଟି ଉଠି ଗୋଟେ ଶ୍ଳୋକ ମନେ ରଖିଛି, ସଙ୍ଗତ ସଙ୍ଗାତ ସଞ୍ଜାୟତେ କାମ କାମ ସଙ୍ଗାତ ସଞ୍ଜାୟତେ, କାମନାଟା କେଉଁଠି ଆସେ, ସଙ୍ଗର ସଙ୍ଗ ମାନେ ଆସକ୍ତିରୁ, ସଙ୍ଗ ମାନେ ନୁହେଁ ଯେ ବସିବାରୁ, ନାଇଁ 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 ଆସକ୍ତିରୁ, ମଦୁଆ ଲୋକ ପାଖରେ ବସୁଛି କ'ଣ ଟ୍ରେନ୍ରେ ଯାଉଛି, ମଦୁଆ ଲୋକ ଖାଉଛି କିଏ ଗୋଟେ କୁଆ ଖାଉଛି କ'ଣ, ତାକୁ ଦେଖି ତ ଆପଣ ଗୋଟେ ଖାଇ ଦେଉଛନ୍ତି, ସଙ୍ଗ ହେଇଗଲା ନା କ'ଣ, ସଙ୍ଗ ଅର୍ଥ ଏଇଟା ନୁହେଁ, ସାଧୁ ସଙ୍ଗ ଅର୍ଥ ନୁହେଁ ଯେ ସାଧୁ ପାଖରେ ବସିବା, ସାଧାରଣ ଲୋକ କ'ଣ ଚାଲ ସାଧୁ ସଙ୍ଗରେ ହେଉଛି, କ'ଣ ସାଧୁ ସଙ୍ଗରେ ହେଉଛି, ଆସିବେ ବସିବେ ତାଙ୍କର, ସେ ଆସିକି ମଠ ମନ୍ଦିରକୁ ଆସିବେ ଯେମିତି, କାରଣ ସେ ଆସିକି ପହଞ୍ଚୁ ପହଞ୍ଚୁ ତାଙ୍କର ଆରମ୍ଭ କରିଦେବେ, ଘରେ କ'ଣ ଖାଇଲୁ, କ'ଣ ରୋଷେଇ ହେଲା, କେଉଁଠି କ'ଣ ହେଲା, ତାହେଲେ ତାପରେ କେତେ ହେଲେ ପ୍ରସାଦ ପତ୍ର ପାଇଲେ ଚାଲିଲେ ଗପସପ କଲେ, ଇଏ ସାଧୁ ସଙ୍ଗ ନୁହେଁ, ସାଧୁ ସଙ୍ଗ ଅର୍ଥ ସଙ୍ଗ ଏଠି ଆସକ୍ତି ଲଗେଇବେ, ସାଧୁ ପ୍ରତି ଯେତେବେଳେ ପ୍ରକୃତ ଆସକ୍ତି ହୁଏ ସେତେବେଳେ ସେଟା ସାଧୁ ସଙ୍ଗ ହୁଏ, ଯେ ସାଧୁ ପ୍ରତି ଆସକ୍ତି ନାହିଁ ସେଟା ଆଉ ସାଧୁ ସଙ୍ଗ ହେଲାନି, କାରଣ ସାଧୁ ପ୍ରତି ଆସକ୍ତି ନହେଲେ ଭଗବାନଙ୍କ କଥା ପ୍ରତି ତୁମର ଆସକ୍ତି ହବନି, ଭଗବାନଙ୍କ ନାମ ପ୍ରତି ଆସକ୍ତି ହବନି, ଭଗବାନଙ୍କ ପ୍ରତି ଆସକ୍ତି ହବନି, ସାଧୁ ପ୍ରତି ଆସକ୍ତି, ଯେମିତି ମନେକର ଏଠି ତୁମକୁ କେହି ଭଲ ପାଉନି, ସେ ଏଠିକି ଆଇଲା ମାନେ କ'ଣ କରିବ, ତୁମକୁ ଦେଖିଲା ମାନେ ଚିଡ଼ିଲା, ତା ମୁଣ୍ଡ ତ ତୁମରି ପାଖରେ ରହିଲା, ତୁମକୁ ସେ ଭଲ ପାଉନି ନା, ଦେଖିଲା ତୁମ ଦୋଷ ଦେଖିବ, ସେ ତାର ଆସିଲା ଖାଲି ଖୋଜିବ, ଏଠି ଠାକୁରଙ୍କୁ ନ ଦେଖି ସେ ତା ଦେଖିବ କେଉଁ ଭକ୍ତ କ'ଣ କଲା, କିଏ କ'ଣ କରୁଛି, କେଉଁଠି ତା ତ ଗଲା, ତା ମୁଣ୍ଡ କ'ଣ, ଆଉ ଗୋଟେ ସ୍ଥାନ କଥା କୁହ ସାଧୁ, ଏଠି ତ ସାଧୁ କଥା କହିବେ, ଶୁଦ୍ଧ ସାଧୁ କଥା, ସାଧୁ ସଙ୍ଗ ଅର୍ଥ ସାଧୁଙ୍କୁ ଆସକ୍ତି, ସାଧୁ ପ୍ରତି ଆସକ୍ତି ବଢ଼େଇବା, ସେ ସାଧୁଙ୍କୁ ଜଣେ ଭଲ ପାଇପାରୁନି, ସେ ଭଗବାନ କଥା ବି ଶୁଣିପାରିବନି, ଭଗବାନ କଥା ବି ଗ୍ରହଣ କରିପାରିବନି, ସେ ଭଲ ପାଉନି ଆଉ, ସେ ଶୁଣିଲେ କ'ଣ ହବ, ସେ ଖାଲି ବସିବ, ତ ବସିକି ତା ବିଚାର କରିବ ଏଇଟା ଠିକ ନା ଭୁଲ, ଏଇଟା କ'ଣ, ଏଇଟା କ'ଣ, ସେ ତାର ମୁଣ୍ଡରେ ଖାଲି ତ ଲାଗେ, ତାକୁ ଭଲ ପାଉନି ନା, ତାପରେ ତୁମେ ଯାକୁ ଭଲ ଲାଗିବ, ସେ ଯେଉଁ କ'ଣ ଆମ ସେଠାରେ ପ୍ରବଚନ ଗୋଟେ ଦିଏ, ସେଇଟା ମା ପୁରୀର ସେଇଟା ଗୋଟେ ଗପେ ପାଗଳା ଭଳିଆ, ହଁ ସେଇଟା ପାଗଳ ପାଗଳରେ ହେଲେ ତାର ବନ୍ଦ ହେଉଛି, ଏହାର ବନ୍ଦ ହବନି, ଷ୍ଟାର୍ଟ କରିଦେଲା ମାନେ, ଦେଖୁନ ସେ ଲୋକ କିଛି ବୁଝୁନଥିବେ, ସେ ଖଇନ ଖାଇବା ଲୋକ, ମଦୁଆ ଖାଇବା ଲୋକ, ତା ଲଗେଇ ଦେଇଥିବେ ଜୋର ସେ ମାଇକ୍ରେ ସାଉଣ୍ଡ ଦେଇ ବସି ତାର ଗଞ୍ଜେଇ ଟାଣୁଥିବେ, ସେ କ୍ୟାସେଟ୍ଟା ବାଜିବ, କରେ କ'ଣ ବୁଝୁଛୁ, ତା କଣ୍ଠଟା ସେ ଯେଉଁ ଗଡ଼ 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 ହେଇକି ବଗ ଭଳିଆ କହୁଛି କ'ଣ, ଆଙ୍କୁ ଭଲ ଲାଗୁଛି, ଗୋଟେ ଭଲ ଲାଗିଗଲା ଆଉ କ'ଣ, ବ୍ୟକ୍ତି ବ୍ୟକ୍ତିକୁ ଭଲ ଲାଗେ। ତୁମେ ଯେତେବେଳେ ସାଧୁ ଭଲ ପାଇବ ନା, ଭରି ହରି କଥାକୁ ତୁମେ ଭଲ ପାଇପାରିବେ, ଆଗେ ସାଧୁ ଭଲ ପାଇବାକୁ ପଡ଼ିବ ପ୍ରଥମ। ଏଇଟା ବେସିକ୍ ଷ୍ଟାଣ୍ଡାର୍ଡ, ସାଧୁ ସଂଘର ବେସିକ୍ ଷ୍ଟାଣ୍ଡାର୍ଡ ଏଇଟା। ଯାହାର ସାଧୁଙ୍କୁ ଭଲ ପାଇବାର ନାହିଁ, ତାର ସବୁ ସେ ଅଟକିକି ରହିଛି ଏଠି, ତାର ସବୁ ପ୍ରକାର ସାଧୁ ସଂଘ ହେଲା ବାୟ, ତାର ସବୁ ବାୟ। ସାଧୁ ସେ ଭଲ ପାଇପାରୁନି, ସାଧୁକୁ ନ ଭଲ ପାଇଲେ ତ କିଛି ନାହିଁ ଆଉ, ଫାଉଣ୍ଡେସନ କିଛି ନାହିଁ ଆଉ। ଜଣେ ସ୍କୁଲକୁ ଯାଉଛି ଟିଚରକୁ ଭଲ ପାଉନି, ତାପରେ କ'ଣ ପାଠ ପଢିବ ମୋତେ କହିଲ ଦେଖି, ମୁଁ ଗୋଟେ ଜେନେରାଲ ଉଦାହରଣ ତୁମକୁ ଦେଉଛି। ଜଣେ ସ୍କୁଲକୁ ଯାଉଛି ଆଡ଼ମିଶନ କରି ଟିଚରକୁ ଭଲ ପାଉନି, ସେ ଟିଚର ପାଠ ପଢିଲେ ସେଟା ମୁଁ ବୁଲେଇକି ବସିଥିବ, ସେ ସାର ଆସିଲା ବେଳକୁ ସାର ମୁଁ ପରିସା ଯିବି କହିକି ବାହାରିକି ପଳେଇବ, ତାର ଭଲ ପାଉନି ନା। ତା ସେ ଟିଚର ମାନଙ୍କୁ ଦେଖୁ ନାହିଁ କେତେଟା ଟିଚର ସବୁ ଏମଆଇଏଲ ଟିଚର, ତୁମର କେଉଁ ସାର ଭଲ କିରେ, ଆମର ଏମଆଇଏଲ ସାର ଭଲ, କାହିଁକି ସେ ମାଠ ବାର ମାରନ୍ତିନି, ସେ ଯାହା ପଢ଼େଇବେ ତୁମ ଧ୍ୟାନ ରହିବ, କାରଣ ତୁମେ ଭଲ ପାଉଛ ନା। ମନଟା ଗୋଟେ ଏମିତିକା ଏଲିମେଣ୍ଟ, ତାକୁ ଏମିତିକା ଗୋଟେ ବସ୍ତୁ ତାକୁ ଭଗବାନ ତିଆରି କରି ଛାଡ଼ିଛନ୍ତି, ଓଃ ବିଚିତ୍ର। ସଙ୍ଘ ଅର୍ଥ ଏଇ ଅର୍ଥ ଆସକ୍ତି, ସାଧୁ ସଙ୍ଘ ଅର୍ଥ ବି ସେୟା, ସାଧୁ ପ୍ରତି ଆସକ୍ତି। ସାଧୁ ପ୍ରତି ଆସକ୍ତି ନାହିଁ ମାନେ କିଛି ହେଇପାରିବେନି। ଏଇ ଆଜି ଏବେ ଏଇ ଜଷ୍ଟ ଚାରିଟା ବେଳେ ସେ ଏଡିଟିଂ କରୁଥିଲେ ଗୁରୁଦେବଙ୍କ କଥା, ସେ କଥା ସେ ଜଣେ ବିଦେଶ ଭକ୍ତ ଗୁରୁଦେବଙ୍କୁ ପଚାରୁଛି, ଗୁରୁଦେବ ଆମେ ସାଧନ ଭୋଜନ କରୁଛୁ, କହିଲେ ଗୁରୁଦେବ ତୁ କି ସାଧନ କରିବ, ତୁମେ କଳିଯୁଗରେ କ'ଣ ସାଧନ କରିବ ମୋତେ କହୁନା, ନା ଆମେ ଏକ୍ସଟ୍ରା ରାଉଣ୍ଡ କରିପାରିବୁନୁ, କ'ଣ ତୁମେ ଏକ୍ସଟ୍ରା ରାଉଣ୍ଡ କରିବ, ଷୋଳମାଳା ତୁମେ ଯଦି ଷୋଳମାଳା କରୁ କରୁ ତୁମ ମନ ଷୋଳ ଥର କୁଆଡ଼େ, ଷୋଳ ଶହ ଥର କୁଆଡ଼େ ବୁଲି ଘୁରି ଘୁରିକି ଆଇଲେ, ତୁମେ ଏକ୍ସଟ୍ରା କ'ଣ କରିବ, ତୁମେ ଯଦି ଗୁରୁ କିଛି କହୁଛ ତୁମେ ଏକ୍ସଟ୍ରା କର। କିନ୍ତୁ ମନ ଆମେ ସାଧନ ଭୋଜନ ଯେତେ ତୁମେ ଷ୍ଟ୍ରିକ୍ଟ ଲାଇଫ୍ ମେଣ୍ଟେନ୍ କର, ସେ କହିଲେ ହଁ ତୁମେ ଏଇଟା କରିପାର, କାହିଁ କରିବ ନା ତୁମକୁ ସାଧୁ କହିଛନ୍ତି, ମନେ ରଖ ସାଧୁଙ୍କର ଅର୍ଡ଼ରକୁ ମୁଁ କ୍ୟାରି କରୁଛି, ତୁମେ ସେଟାକୁ ଛାଡ଼ି ସାଧନ ସହିତ, ଗୁରୁଦେବ ଏଠି କହୁଛନ୍ତି ସାଧନ ସହିତ ଗୋଟେ ଏକ୍ସଟ୍ରା ଜିନିଷ ଦରକାର, ଭଗବାନଙ୍କ ଏଇ ଭଗବତ ପଥରେ ଗୋଟେ ରିଏଲାଇଜେସନ ପାଇଁ ସାଧନ ସହିତ ଗୋଟେ ଏକ୍ସଟ୍ରା ଜିନିଷ କିଛି ଦରକାର, ଖାଲି ସାଧନଟା ଫଳବତୀ ହବନି, କ'ଣ ବୁଝିପାରୁଛନ୍ତି କି ନାହିଁ। ଯେମିତି ସାଧନ ଆମେ କରୁଛେ, ଯେମିତି ଷୋଳମାଳ ଜପ କରିବା, ମଙ୍ଗଳ ଆଳତି ଉଠୁଛେ, ସବୁ କରୁ, ତା ସହିତ ଗୋଟେ ଆଉ ଗୋଟେ ଜିନିଷ ଅଛି, ସେ ବେଳେବେଳେ ଭକ୍ତମାନେ କୁହନ୍ତି ଆରେ ସେ ତ ଜୀବନସାରା ମଙ୍ଗଳ ଆଳତି ଉଠୁଛି, ଜୀବନଶାଳା କାମ କରୁଛି, ଜୀବନସାରା ସେବା କରୁଛି, ଏଇଟା ଯଦି କରୁଛି ତାହେଲେ ସାଧନ ଯଦି ବଳ ରହିଛି ତାହେଲେ ତ ଫଳ କାହିଁ ମିଳୁନି। କଳିଯୁଗରେ ଗୁରୁଦେବ କାହିଁକି ସେ ପ୍ରଶ୍ନ ପଚାରିଲା, ଭୁଲିଗଲି, ସେ ପ୍ରଶ୍ନ ପଚାରିଲା, କହିଲେ ଗୁରୁଦେବ ଆପଣ କହିଲେ କଳିଯୁଗରେ ସାଧନ ସିଦ୍ଧ କିଏ ନାହାନ୍ତି, ଗୁରୁଦେବ କହିଲେ ନା କଳିଯୁଗରେ ସାଧନ ସିଦ୍ଧ କେହି ହେଇପାରିବେନି, ସାଧନ କରିକି ସିଦ୍ଧି ପାଇପାରିବେନି, କ'ଣ ସାଧନ କରିବେ, ତାଙ୍କର ତ ସାଧନ କରିବା ପାଇଁ ଆୟୁଷ ଅଳ୍ପ, ତାପରେ ସେମାନେ ଏତେ କଠୋର ବ୍ରତ ହେଇପାରିବେନି, ମନ ଚଞ୍ଚଳ, ସବୁ ପ୍ରକାର ଦୁର୍ବଳତା ରହିଛି, ଏଇଟା ମିନିମମ୍ ସାଧନ ଆମକୁ ଦିଆହେଇଛି। ଆମର ଭକ୍ତିରେ ଆମେ ଯେଉଁ ସାଧନ ବର୍ତ୍ତମାନ ପ୍ରଭୁପାଦ ଆଣିକି ଦେଲେ ଏଇଟା ଗୋଟେ ମିନିମମ୍, ୟାଠୁ ଆଉ କିଛି ପ୍ରଭୁପାଦ କଲେ ନା ଆଉ କମ୍ପ୍ରମାଇଜ୍ କରିହେବନି। ବିଦେଶୀ ଭକ୍ତମାନେ କିଛି ଚାହୁଁଥିଲେ ଆଉ ଟିକେ କିଛି କମେଇବାଳା ହେଲେ ବି ଚଳିବ, ପ୍ରଭୁପାଦ କଲେ ନା ୟାଠୁ ଆଉ କମେଇ ହେବନି, ଏଇଟା ମିନିମମ୍ ସାଧନ ଦିଆଯାଇଛି। ପୂର୍ବକାଳରେ ପୁରା ସକାଳୁ ବସୁଥିଲେ ନାମ ଜପ, ସେ ଗୋଟିଏ ଗୋଟେ ଜାଗାରେ ବସୁଥିଲେ ପୁରା ଦିନ ବାରଟା ପାଇଁ ଦଶଟା ବାଦ, ନହେଲେ କିଏ ରାତିରେ ଜପ ଯଦି କଲା ତା ରାତି ମନେ ବସୁଥିଲା ଜପ କରୁଥିଲେ ନାମ ବୋଲି, ଆଉ ତୁମେ ସେଇଟା କରିବ ତାପରେ ପାଞ୍ଚ ଦିନ ଦୁଇ ଚାରି ବର୍ଷ ପରେ ମେଡିକାଲ ଯାଇକି ତାପରେ ତୁମର ସରିଲା, ଏକାଥର ଗ୍ୟାସ୍ ଅପରେସନ ହେଇକି ପଡ଼ିଥିଲା ବାବା, ତାପରେ ମେଡିସିନ ଆଉ ମାଳା କ'ଣ ଜପ କରିବୁ, ମେଡିସିନ ଟାଇମ୍ ଦେଖି ଖାଇବୁ, କେତେ ଆଠଟା ବାଜିଲା ଖାଅ, ଏଇ ଘଣ୍ଟା ଗଲା ଖାଅ, କପି କରିକି ସାଧନ କିଛି ପାରିବେନି। କଳିଯୁଗରେ ସାଧନ ସାଧନ ଆମେ ଯାହା କରୁଛେ କେବଳ ସାଧୁର ନିର୍ଦ୍ଦେଶରେ ସାଧନ କରୁଛେ, ଏ ସାଧୁକୁ ଭୁଲିଗଲେ ଆଉ ସାଧନର ସ୍ୱତନ୍ତ୍ର ହେଇଗଲା, ସେଠି ସାଧୁକୁ ମାଇନସ୍ କରିଦେଲ, ସାଧନ ତୁମେ କଲ ଗଲା, ଆଉ ସାଧନ ଫଳ ଦେବେନି, କାହିଁକି ତୁମର ବଳ କିଛି ନାହିଁ, ସାଧୁ କହୁଛନ୍ତି ମୁଁ ସାଧନ କରୁଛି, ସାଧୁଙ୍କ ନିର୍ଦ୍ଦେଶକୁ ମୁଁ ପାଳନ କରୁଛି, ଏତିକି ଆମେ କରୁଛୁ, ସେଥିପାଇଁ ଆମେ ଷୋଳମାଳା ଜପ କରୁ, ଯାହା କହିଛନ୍ତି ସାଧୁ କହିଛନ୍ତି ଆମେ, କିନ୍ତୁ ଆମେ ଚିନ୍ତା କରିବା ଉଚିତ ନା ୟା ଦ୍ୱାରା ହିଁ ମୁଁ ଭଗବାନଙ୍କୁ ପାଇଯିବି, କହିଲେ ନା ଗୁରୁଦେବ କହୁଛନ୍ତି ନାଇଁ ତୁମର କ'ଣ କ୍ୱାଲିଫିକେସନ ଅଛି ମୋତେ କହିଲା, ସ୍ପିରିଚୁଆଲ ଫିଲ୍ଡରେ ତୁମର କ'ଣ କ୍ୱାଲିଫିକେସନ ଅଛି, ଗୁରୁଦେବ ପଚାରିଛନ୍ତି କ'ଣ କ'ଣ ତୁମର ଯୋଗ୍ୟତା ଅଛି କୁହ। ଆମର ଭକ୍ତ କାହା କେଉଁ ଭକ୍ତ ସବୁଠୁ, ଗୋଟେ ଜଣେ ଭକ୍ତ ଭାଗବତ ଜଣେ ଭକ୍ତଙ୍କ ନାଁ କୁହନ୍ତି ସବୁଠୁ ମାନେ କ'ଣ କୁହାଯିବ ମାନେ ତଳ ଗ୍ରେଡ଼ର ଭକ୍ତ, କେହି ତ ଭାଗବତର ତଳ ଗ୍ରେଡ଼ର ଭକ୍ତ ନାହାନ୍ତି, ତା ଷ୍ଟାଣ୍ଡାର୍ଡ଼କୁ ଆମେ ମିଳେଇବା ଆମ ସାଙ୍ଗରେ, ତାର ଗୁଣ ଅଛି କି ଯେମିତି କୁବ୍ଜା, ସେ କୃଷ୍ଣଙ୍କୁ ବିବାହ ପାଇଁ ଚାହୁଁଥିଲେ, ବା ନଳକୂପର ମଣଗ୍ରୀବ ସେ ମଦ ଖାଇକି ସ୍ତ୍ରୀମାନଙ୍କ ସହିତ ଥିଲେ, ନାରଦ ମୁନିଙ୍କୁ ଦର୍ଶନ କଲେ, ତୁମେ କେଉଁ ଗୋଟେ ଭକ୍ତର ଗୁଣଟାକୁ ତୁମେ ଦେଖ ଆଉ ସେ ସେଇ ଗୁଣଟାକୁ ନିଜ ସହିତ ତୁଳନା କର। ମୁଁ ଏଇ ଭକ୍ତ ଭଳିଆ ହେଇପାରିବି, ମୋର ଏଇ ଷ୍ଟାଣ୍ଡାର୍ଡ଼ଟା ଏଇ ଭଳିଆ କହିଲେ ଦେଖିବା କାହାର ଷ୍ଟାଣ୍ଡାର୍ଡ଼ ସହିତ ଆମର ମିଳିବ। ଭାଗବତରେ ତୁମେ ଆରମ୍ଭ କର ପ୍ରଥମ ସ୍କନ୍ଦରୁ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ କେଉଁ ଭକ୍ତର ଗୁଣ ସହିତ। ହଁ ଏଇ ଭକ୍ତଟା ଏମିତିକା, ଗୋପୀ ଛାଡ଼, ରାଧାରାଣୀ ଛାଡ଼, ତାଙ୍କୁ ଛାଡ଼ିଦିଅ, ଦଶମ ସ୍କନ୍ଦକୁ ଛାଡ଼ିଦିଅ, ଦଶମ ସ୍କନ୍ଦକୁ ପୁରା ଅଲଗା ଗୋଟେ ପାଖରେ ରଖ। ଆଉ ଯେତେ ସ୍କନ୍ଦ ରହିଲା ସେ ସ୍କନ୍ଦରେ ତୁମେ ମେଳାଅ, ଏଇ ଭକ୍ତ ଭଳିଆ ମୋର ଗୁଣ ଅଛି ଟିକେ। ସେଥିପାଇଁ ଗୁରୁଦେବ କହିଲେ ତୁମର କିଛି କ୍ୱାଲିଫିକେସନ ନାହିଁ। ଗୁରୁଦେବ କହିଲେ ତୁମର ଯେତିକି ସବୁ ଡିସ୍କ୍ୱାଲିଫିକେସନ ଗୁଡ଼ାକ ଅଛି ସେଇଟାକୁ ତୁମେ କ୍ୱାଲିଫିକେସନ ବୋଲି ଭାବୁଛ। ତୁମର କୌଣସି କ୍ୱାଲିଫିକେସନ, ତୁମେ ସବୁ ଡିସ୍କ୍ୱାଲିଫିକେସନ। ଆକ୍ଚୁଆଲି ସେଇଟା ସତ, ତୁମେ ଗୀତାର ଶ୍ଳୋକ ଗୁଡ଼ା ମୁଁ ତ ବାଡ଼େଇବି, ଗୀତାର ଶ୍ଳୋକ ହେଲେ ତୁମେ ଭଗବାନ ଯୋଉ କହିଲେ ଦୁଃଖେଷୁ ଅନବିଘ୍ନମାନା ସୁଖେଷୁ ବିଗତ ସ୍ପୃହା ବୀତ ରାଗ ଭୟ କୃତ ସ୍ଥିତ ଧୀରମନି ଉଚ୍ଚତେ, କ'ଣ କୋଉ ଗୁଣ ଅଛି ଆମର କହିଲେ ଦେଖିବା, କେଉଁ ଗୁଣଟା ଗୋଟେ ମତେ ଦେଖା। ଗୀତାର ଖାଲି ପକ୍କା ହବ, ଗୀତାର ଯେତିକି ଶ୍ଳୋକ ଭଗବାନ କହିଛନ୍ତି ଭକ୍ତର ଲକ୍ଷଣ ଯୋଉ କହିବେ, ସମାଜ ସୁଖ ଦୁଃଖ ହେଉ ସମାଜ ଲୁଷ୍ଟ କାଞ୍ଚନ, ଭଗବାନ ଯୋଉ କହିଛନ୍ତି ଯେ ଭଗବାନ ସବୁ ଗୀତାର ଯୋଉ ଜିନିଷ କହିଲେ, କେଉଁ ଗୁଣଟା ଜିନିଷ ଅଛି କହିଲେ ଦେଖିବା। ମୋ ରୁମ, ମୋ କପଡ଼ା, ମୋ ଘର, ଆମର କୋଉ ସମ୍ଭାବ ଅଛି, ମୋ ଦେହ ଏତେ ସହଜ ନାହିଁ। ଗୀତା ଷ୍ଟାଣ୍ଡାର୍ଡ ଆମେ ନାହାନ୍ତି, କଳିଯୁଗରେ ଆମର କୌଣସି କ୍ୱାଲିଫିକେସନ ନାହିଁ। ଏଇଥିପାଇଁ ମହାପ୍ରଭୁ ଆସିଲେ, କ୍ୱାଲିଫିକେସନ ଗୁଡ଼ା କୃଷ୍ଣ ଗୀତାରେ ଦେଲେ। ମହାପ୍ରଭୁଙ୍କର କ୍ୱାଲିଫିକେସନ କିଛି ନାହିଁ, ମହାପ୍ରଭୁ କେବଳ ଗୋଟିଏ କ୍ୱାଲିଫିକେସନ, ମହାପ୍ରଭୁଙ୍କର ଗୋଟିଏ କ୍ୱାଲିଫିକେସନ, କୃଷ୍ଣଙ୍କର ସବୁ କ୍ୱାଲିଫିକେସନ ଦରକାର। ତୁମର ଯଦି ଯୋଗ୍ୟତା ଅଛି କୃଷ୍ଣ ଆକ୍ସେପ୍ଟ କରିବେ, ନହେଲେ ରିଜେକ୍ଟ କରିଦେବେ। ତାଙ୍କର ଗୋଟିଏ ଜିନିଷ ଦରକାର, ପ୍ରେମ। କାହାର? କୃଷ୍ଣ କେବେ କମ୍ପ୍ରମାଇଜ୍ କରିପାରିବେନି, କୃଷ୍ଣ କେବେ କମ୍ପ୍ରମାଇଜ୍ କରିବେନି। ତାଙ୍କର ଗୋଟିଏ କ'ଣ ଦରକାର? ପ୍ରେମ। ସେଥିପାଇଁ ବାରମ୍ବାର ଯେତେବେଳେ ତାଙ୍କ ନିଜ କଥା କହୁଛନ୍ତି, ପୁରା ଦେଖ କେମିତି କହିଦେଉଛନ୍ତି, ପତ୍ରମ ପୁଷ୍ପମ ଫଲମ ତୋୟମ ୟୋମା ଭକ୍ତିଆ ପ୍ରୟଚ୍ଛତି, ସାଙ୍ଗେ ସାଙ୍ଗେ କହିଦେଉଛନ୍ତି ଭକ୍ତିରେ ମୋତେ ଦେବ। କୃଷ୍ଣ କମ୍ପ୍ରମାଇଜ୍ କେବେ କରିପାରିବେନି, କାରଣ ତାଙ୍କର ସ୍ୱରୂପ ସେଇଟା। ତଦାଙ୍ଗ ଭକ୍ତି ପ୍ରଭୁତ ଅସ୍ନାମି ପ୍ରୟତ ଆତ୍ମାନମ, ଭକ୍ତି ଦ୍ୱାରା ଶୁଦ୍ଧିତ ଅନ୍ତକରଣ ତୁମର ହେଇଥିବା ଦରକାର। ଦେଖ ପୁରା ଉଠେଇ ଦେଲେ ସବୁ କ୍ୱାଲିଫିକେସନ, କିଛି କ୍ୱାଲିଫିକେସନ ଆମର ନାହିଁ। ଆମେ ଭକ୍ତି କରୁଛେ କୃଷ୍ଣଙ୍କୁ, କିଛି କିଛି ଅର୍ପଣ କରୁଛେ। କୃଷ୍ଣ କ'ଣ କହନ୍ତି, ଭକ୍ତ୍ୟା ପ୍ରଭୁତ, ଭକ୍ତିରେ ଶୋଧିତ ଅନ୍ତକରଣ ଯାହାର। ଦେଖ ଗୀତାରେ କ'ଣ ପ୍ରଭୁପାଦ ଲେଖିଛନ୍ତି, ତା ଅର୍ଥ ଦେଖ, ଭକ୍ତ ଭକ୍ତ୍ୟା ପ୍ରଭୁତ ଶବ୍ଦ ଅର୍ଥ ଭକ୍ତି ଦ୍ୱାରା ଯାହାର ଶୋଧିତ ଅନ୍ତକରଣ ହେଇଥିବ। କୃଷ୍ଣ କହିଲେ ମୁଁ ତାଙ୍କ ହାତରୁ ଗ୍ରହଣ କରିବି। ସେଠି ବିଶ୍ୱନାଥ ଜଗତ ଠାକୁର ପ୍ରଶ୍ନ ଉଠୁଛନ୍ତି, ଆପଣ କ'ଣ କର୍ମୀ ଜ୍ଞାନୀ ଯୋଗୀଙ୍କ ପାଖରୁ ସିଏ ଅର୍ପଣ କଲେ କିଛି ଆପଣ ଗ୍ରହଣ କରିବେନି? କହିଲେ ନା ନା, କାହିଁକି? ତାଙ୍କର ଅନ୍ତକରଣ ଠିକ୍ ନୁହେଁ। ଆମର ଅନ୍ତକରଣ କୋଉଠି କି? କୃଷ୍ଣ ପ୍ରେମ ତଳକୁ ତଳକୁ କିଛି ଖସିବେନି, ତାଙ୍କର ସବୁବେଳେ ପ୍ରେମ ଷ୍ଟାଣ୍ଡାର୍ଡ କଥାବାସା ସବୁବେଳେ। ଆଉ କଥା ଲାଗୁଛି ସରଳ, ଦେଖୁନାହାନ୍ତି ଗୀତାରେ ସବୁ କହିଦେଇ କହିଦେଲେ, ସର୍ବଧର୍ମାନ ପରିତ୍ୟଜ ମାମ ଏକମ ଶରଣମ ବ୍ରଜ, ମୋର ଶରଣ ଯିବାକୁ ପଡ଼ିବ। ସେ ସବୁବେଳେ ଆଉ ଭଗବାନଙ୍କୁ ତାଙ୍କୁ ପାଇବା ପାଇଁ ଯୋଉ କ୍ୱାଲିଫିକେସନ ଦରକାର ସେ ଗୀତାରେ ଗୀତାରେ କହିଦେଲେ, ସେ କ୍ୱାଲିଫିକେସନ ମିଳୁନାହାନ୍ତି। ଯେଉଁ ଦ୍ୱାଦଶ ଅଧ୍ୟାୟରେ କହିଦେଲେ କ'ଣ ସବୁବେଳେ କ'ଣ କହୁଛନ୍ତି, ଲାଷ୍ଟକୁ ସବୁବେଳେ କହୁଛନ୍ତି ସଚ ମେ ପ୍ରିୟ, ସଚ ମେ ପ୍ରିୟ, ସଚ ମେ ପ୍ରିୟ, ସିଏ ହେଉଛି ମୋର ପ୍ରିୟ, ସିଏ ହେଉଛି ମୋର ପ୍ରିୟ। ତେଣୁ ଅଲଗା ମାନେ ତାର ସେଇଟାକୁ ଖାଲି ଦ୍ୱାଦଶ ଅଧ୍ୟାୟ ପଢ଼, ପ୍ରତିଶ୍ଳୋକ ଦେଖିଲେ ଦ୍ୱାଦଶ ଅଧ୍ୟାୟରେ କ'ଣ ଭଗବାନଙ୍କ ଦେଲେ କହୁଛନ୍ତି, କ'ଣ କହୁଛନ୍ତି, ସେ ସଚ ମେ ପ୍ରିୟ, ସେଇ ଭକ୍ତ ମୋର ପ୍ରିୟ। ତାମାନେ ଅଲଗା ଯେଉଁମାନେ ରହିଲେ ପ୍ରିୟ ନୁହନ୍ତି, ତାହେଲେ ଆମେ ସେଇ ଶ୍ଳୋକ ଗୁଡା ପଢିକି ଆମେ ଦେହରେ ମିଳେଇଦେବା, ତାହେଲେ ଆମେ ତାଙ୍କ ଭିତରେ ଭଗବାନ ଯୋଉ ଗୀତାରେ ଯେତିକି ଶ୍ଳୋକ କହିଲେ ସେଇ ଶ୍ଳୋକ ଭିତରୁ କେଉଁ ଗୁଣଟା ମୋର ଅଛି ଯେ ମୁଁ ଭଗବାନଙ୍କର ପ୍ରିୟ ହେବି, ମିଶାଅ କିଛି ନା, କ୍ୱାଲିଫିକେସନ ଆମର କିଛି ନାହିଁ କଳିଯୁଗରେ। ଭଗବାନ ଭକ୍ତ୍ୟା ପ୍ରହୃତ ଅସ୍ନାମି ଅପହୃତମ ଭକ୍ତିରେ ଅର୍ପିତ, ଏଠି ଚକ୍ର ପ୍ରଭୁପାଦ ବୋଧେ ଲେଖିଥିବ, ବିଶ୍ୱନାଥ ଠାକୁରଙ୍କର ଟୀକା ପ୍ରଭୁପାଦ ଭାଗବତରେ ଲେଖିଛନ୍ତି, ଲେଖିଥିବେ ଚକ୍ରପ୍ରଧାନ ଟୀକା ମାନେ ପ୍ରଭୁପାଦ ଲେଖିଥିବେ। ହଁ ଏଇଠି ଏହି ପ୍ରକାର କୃଷ୍ଣଙ୍କୁ ଅର୍ପିତ ଖାଦ୍ୟ ବ୍ୟକ୍ତି ଗ୍ରହଣ କଲେ ତାର ଶରୀର ବିଶୁଦ୍ଧ ହୁଏ ଏବଂ ମସ୍ତିଷ୍କରେ ସୂକ୍ଷ୍ମ କୋଷ ସୃଷ୍ଟି ହୁଏ, ଯାହାଫଳରେ ସେ ବିଶୁଦ୍ଧ ଚିନ୍ତା କରିପାରେ, ଭଗବାନଙ୍କୁ ଅର୍ପଣ କରି ଖାଇଲେ। ସର୍ବୋପରି ପ୍ରେମରେ ବା ସ୍ନେହରେ ବା ଶ୍ରଦ୍ଧାରେ କୃଷ୍ଣଙ୍କୁ ଖାଦ୍ୟ ଅର୍ପଣ କରିବା ଉଚିତ। ଶ୍ରୀକୃଷ୍ଣ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ, କାରଣ ଯାହା କିଛି ଦରକାର ତାଙ୍କର ସବୁକିଛି। ତଥାପି ଯେ ଖାଦ୍ୟ ଅର୍ପଣ କରି ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରେ ଭଗବାନ ତାର ସେ ଖାଦ୍ୟକୁ ଗ୍ରହଣ କରନ୍ତି। କିନ୍ତୁ ଖାଦ୍ୟ ପ୍ରସ୍ତୁତ, ଖାଦ୍ୟ ଅର୍ପଣ, ଖାଦ୍ୟ ବିତରଣର ମୁଖ୍ୟ ବିଷୟ ହେଲା କୃଷ୍ଣ ପ୍ରେମରେ ଉଦ୍ଭୁତ ହୋଇ କାର୍ଯ୍ୟ କରିବା। କୃଷ୍ଣ ପ୍ରେମରେ ଉଦ୍ଭୁତ ହୋଇ କାର୍ଯ୍ୟ କରିବା, ତାହେଲେ ରୋଷେଇ କଲାବେଳେ ପନିର ସବଜି ଠାକୁର ଦେଖିବେନି, ସୁଇଟ୍ ରାଇସ୍ ଠାକୁର ଦେଖିବେନି, ଠାକୁର କ'ଣ ଦେଖିବେ? ସେ ଯାହା ରୋଷେଇ ଆମେ କରୁଛେ, କି ଶାଗ ଶାଗ ଭଜା ଟିକେ ଦଉଛେ, କି ଡାଲମା ଟିକେ ଦଉଛେ, ଯାହା ଦଉଛେ ପ୍ରେମରେ ଉଦ୍ଭୁତ ହୋଇ। ଏଇଟା କୃଷ୍ଣ ଯେମିତି ଯଶୋଦା ମାତା ବ୍ୟାକୁଳ ହଉଥିଲେ, କୃଷ୍ଣଙ୍କର ଷ୍ଟାଣ୍ଡାର୍ଡ ସବୁବେଳେ ପ୍ରେମ। ତା ତଳକୁ ଆଉ କିଛି ଖସିବାକୁ ଚେଷ୍ଟା କରୁନି। ମୁଁ ଶହେ ଶ୍ଳୋକ ଦେଖିଦେବି ଗୀତାରେ କୃଷ୍ଣଙ୍କର, ଯେଉଁଆଡ଼େ ତୁମେ ଦେଖିବ ଆରେ ଏତେ ପ୍ରେମ କଥା କହୁଛନ୍ତି, ସବୁବେଳେ ପ୍ରେମ। ଦେଖ ଶ୍ଳୋକ ଅଛି ସବୁବେଳେ ସେଠି ସେ କହୁଛନ୍ତି, ତୁମ ଚିତ୍ତଟାକୁ ମୋତେ ଅର୍ପଣ କର, ଆର୍ପଣଟା ମନେ ଲୋକନି, ବହୁତ ଶ୍ଳୋକ ଅଛି। ସେ ଏମିତି ସୂକ୍ଷ୍ମ ଭାବରେ କହିଛନ୍ତି ଯେ ପ୍ରେମ ବିନା ତୁମେ କେବେ କୃଷ୍ଣଙ୍କୁ ଚିନ୍ତନ କରିପାରିବନି, ସନ୍ତୁଷ୍ଟ କରିପାରିବନି, ଭଜନ କରିପାରିବନି, ସେ ସବୁ କହିଦେଇଛନ୍ତି। ବହୁତ ବହୁତ ଶ୍ଳୋକ, ବହୁତ ଶ୍ଳୋକ ଭଗବତ ଗୀତାରେ ଏମିତି ଅଛି। ସେ ଶ୍ଳୋକଟା ମନେ ଲୋକନି, ନା ନା ମୋ ଚିତାମତ କଥା ନାହିଁ, ଅଛନ୍ତି ସେ ଶ୍ଳୋକ ମୋର ମନେ ଲୋପନ, ଜଷ୍ଟ ଆଗରୁ ପଡ଼ୁଥିଲା। ଏବେ ଠିକ ଅଛି, ସେ ମରିଆ ପିତା ମନୋବୁଦ୍ଧି, ମରିଆର ପିତା ମନୋବୁଦ୍ଧି ସଚ ଭକ୍ତମୟ ପ୍ରିୟ, ଏଟା ଦ୍ୱାଦଶ ଅଧ୍ୟାୟରେ ବୋଧେ। ମରିଆର ପିତା ମନୋବୁଦ୍ଧି, ମନ ବୁଦ୍ଧି ସବୁ ମୋ ଉପରେ ଅର୍ପିତ ହେଇଥିବ। ଏ ମନବୁଦ୍ଧିଟା ମନଟାକୁ ଅର୍ପଣ କରିବେ କୃଷ୍ଣ ପାଖରେ, ବୁଦ୍ଧି ବି ଅର୍ପଣ କରିବେ କୃଷ୍ଣ ପାଖରେ, ସବୁ ପ୍ରେମ ନହେଲେ କେମିତି କରିବ? ଯାହାକୁ ଭଲ ପାଇଲା ମନ ସେଠି ରହିଲା, ଯାହାକୁ ଭଲ ପାଇଲେ ବୁଦ୍ଧିଟା ସେଠି ରହିଲା। ତାନେ ଭଲ ପାଇବାଟାକୁ ଇଂଲିଶରେ ହେଲା ପ୍ରେମ, ଆଉ କ'ଣ ଓଡ଼ିଆରେ ହେଲା ପ୍ରେମ, ଆଉ କ'ଣ କୃଷ୍ଣଙ୍କର ଷ୍ଟାଣ୍ଡାର୍ଡ ହେଲା ପ୍ରେମ। ଆମର କ'ଣ ଅଛି? ଆମର ଷ୍ଟାଣ୍ଡାର୍ଡ ହେଲା କାମ। କୃଷ୍ଣଙ୍କର ଷ୍ଟାଣ୍ଡାର୍ଡ ହେଲା ପ୍ରେମ, ଆମର ଷ୍ଟାଣ୍ଡାର୍ଡ ହେଲା କାମ ଭୋଗ, ପୁରା ବିପରୀତ ଦିଗରେ। ଆମେ କ'ଣ ଭୋଜନ କରିବା? ସେଥିପାଇଁ ଗୁରୁଦେବ କହିଲେ ତୁମେ କ'ଣ ସାଧନ କରିବ? ତୁମେ ସାଧନ କ'ଣ କରିବ? ତୁମକୁ ଗୁରୁଦେବ ଯାହା କହୁଛନ୍ତି ସେଇଟା କର, ସେଇଟା ତୁମର ସାଧନ। ଗୁରୁଙ୍କର ବାଣୀ, ଗୁରୁଙ୍କର ଆଦେଶଟା ତୁମର ସାଧନ, ସେତିକି ତୁମେ କର। ଆଉ ଅଧିକା କିଛି କରିବା ପାଇଁ ଚେଷ୍ଟା କର, ଅଧିକା ଯାହା କରିବ ତୁମେ ଅସୁବିଧାରେ ପଡ଼ିବ, କାହିଁକି ତୁମର ବହୁତ ଡିସ୍କ୍ୱାଲିଫିକେସନ। ଗୁରୁଦେବ କହିଲେ ତୁମର କ୍ୱାଲିଫିକେସନ କେତେ ଅଛି? ତୁମେ ସବୁ ସେଇଟା କ୍ୱାଲିଫିକେସନଟାକୁ ତୁମେ ଡିସ୍କ୍ୱାଲିଫିକେସନଟାକୁ ତୁମେ କ୍ୱାଲିଫିକେସନ ବୋଲି ମନେ କର, ସେଥିପାଇଁ ସାଧନ ସିଧା ତୁମେ ହେଇପାରିବନି। ଆଉ ସାଧନ ସିଧା ଗୋଟେ ଜିନିଷର ଆବଶ୍ୟକ ରହିଛି ଗୁରୁଦେବ କହିଲେ, ସେଇଟା ତୁମକୁ ଫଳ ଦେବ। କ'ଣ? ସାଧନ ସହିତ ଗୁରୁଦେବ କହିଲେ ସାଧୁ କୃପା, ସାଧୁ କୃପା। ତୁମେ ଯେତେ ସାଧନ କର, ସାଧୁ କୃପା ନାମ ବିନା ମାୟା ଦାସୀ ପ୍ରେମ ମାଗେ ଇଥେ କି ବିସ୍ମୟ, ସାଧୁ କୃପା ନାମ ବିନା ପ୍ରେମ ନା ଜନ୍ମ। କୃଷ୍ଣ ସ୍ୱାମୀ କହିଲେ ତୁମେ ଯେତେ କର, ନାମ କରିବାକୁ ପଡ଼ିବ ଆଉ ସାଧୁର କୃପା। ସାଧନ କ'ଣ? ଆମର ସାଧନର ମୁଖ୍ୟ ଅଙ୍ଗ କେଉଁଟା ରହିଲା? ମୁଖ୍ୟ ଅଙ୍ଗ ଆମର ଯେଉଁ ସାଧନ 64 ଅଙ୍ଗରେ ନାମ ସଂକୀର୍ତ୍ତନ ନା, ଆମେ ସବୁ ଅର୍ଚ୍ଚନ କଲେ ବି ନାମ କରିବା, ନାମ ସଂକୀର୍ତ୍ତନ ଜପ କୀର୍ତ୍ତନ। ସାଧୁ କୃପା ନାମ ବିନା, ନାମ କଲେ ବି ସାଧୁ କୃପା ନହେଲେ ହେଇପାରିବନି। ତେଣୁ କଳିଯୁଗରେ ଆମର ଗୋଟିଏ କେବଳ ରାସ୍ତା, ମୁଖ୍ୟତଃ ଗୋଟିଏ ରାସ୍ତା, କେଉଁଟା? କୃପା ସିଦ୍ଧ। କେବଳ ଯଦି କୃପା ଆମକୁ ମିଳିଲା, ସାଧୁ ଗୁରୁଙ୍କର କୃପା, ତାଙ୍କୁ ତାଙ୍କ ପ୍ରତି ଆମେ ଆସକ୍ତି ବଢ଼େଇ ପାରିଲେ, ତାଦ୍ୱାରା ଯଦି କୃପାରେ ଆମେ ସିଦ୍ଧ ହେଇପାରିବା ତ ଭଗବାନଙ୍କୁ ପାଇପାରିବା, ନହେଲେ ଆମର ଅଯୋଗ୍ୟତା, ବହୁତ ଅଯୋଗ୍ୟତା, ବହୁତ ଅଯୋଗ୍ୟତା। ଏଇ କଥାରୁ ଆମେ ଟିକେ ପଳେଇ ଆସିଲେ ସାଧୁ ସଙ୍ଗ କଥାରୁ, ସଙ୍ଗତ ସଞ୍ଜାୟତେ କାମ। ସାଧୁ ସଙ୍ଗଟା ବି ସେୟା, ସାଧୁ ସଙ୍ଗ ମାନେ କ'ଣ? ସାଧୁ ପ୍ରତି ଆସକ୍ତି। ସଙ୍ଗତ ସଞ୍ଜାୟତେ କାମାତ୍ କାମାତ୍ କ୍ରୋଧା ବିଜାୟତେ, କାମାତ୍ କ୍ରୋଧା ବିଜାୟତେ, କ୍ରୋଧ ଅଭିଜାୟତେ କାମାତ୍। କ୍ରୋଧର ଯୋଉ ସୃଷ୍ଟି ହୁଏ ଏଇଟା କେଉଁଥିରୁ? କାମନାରୁ। କାମନା ହତ ହେଲେ କ୍ରୋଧ ସୃଷ୍ଟି ହବ, କାମନା ହତ ହେଲେ କ୍ରୋଧ ସୃଷ୍ଟି ହବ। ତେଣୁ ଯେଉଁମାନେ ଅତ୍ୟନ୍ତ କ୍ରୋଧୀ, ତାଙ୍କର କାମନାରେ ସବୁବେଳେ ବାଧା ସୃଷ୍ଟି ହଉଛି, ସେମାନଙ୍କର କ୍ରୋଧରେ ସବୁବେଳେ ଆସୁଛି, ସବୁବେଳେ କ୍ରୋଧ ଆସୁଛି ନା। କ୍ରୋଧ ଆସିବାର କାରଣଟା କ'ଣ? ତାଙ୍କ କାମନାର ବହୁତ ପ୍ରତିହତ, ସବୁବେଳେ ପ୍ରତିହତ ହଉଛି। କ୍ରୋଧାତ୍ ଭବତି ହି ସମ୍ମୋହ, କ୍ରୋଧାତ୍ ଭବତି ସମ୍ମୋହ। ସମ୍ମୋହ ମାନେ କ'ଣ? ମୋହ ଏଠି ରହିଲା ସମ୍ମୋହ ସମ୍ୟକ ମୋହ କର୍ତ୍ତବ୍ୟ 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 ଅନୁସନ୍ଧାନ ରହିତମ୍ ଯେତେବେଳେ କ୍ରୋଧ ଆସିଯିବ ତାପରେ କଣ କରିବା ଦରକାର ଦେଖୁ ନା କିଏ କ୍ରୋଧରେ କଣ ସ୍ତ୍ରୀକି ମାରିଦେଉଛି ସିଏ ତାକୁ ମର୍ଡର କରିଦେଉଛି ସେ କ୍ରୋଧ ଏସବୁ କ୍ରୋଧ ନା କର୍ତ୍ତବ୍ୟ ଅକର୍ତ୍ତବ୍ୟ ଭୁଲିଯିବ କ୍ରୋଧାତ୍ ଭବତି ସମ୍ମୋହ ସମ୍ମୋହ ସ୍ମୃତି ବିଭ୍ରମ ସମ୍ମୋହ ହେଇଗଲା ମାନେ ଗଲା କର୍ତ୍ତବ୍ୟ କର୍ତ୍ତବ୍ୟ ଭୁଲିଗଲା ତାପରେ ଶ୍ରୁତି ନାଶ ହେଇଗଲା ଶ୍ରୁତି ବିଚାର ପ୍ରତ୍ୟେକ ଗୋଟେ ବ୍ୟକ୍ତିର ବିଚାର ଅଛି ନା ଭୁଲ ଠିକ ହେଇଯାଉଛି ଯିଏ ଗୋଟେ ମର୍ଡର କରିଦେଉଛି ଗୋଟେ ବାଡ଼େଇ ଦେଉଛି ତା କଣ ନେଉଛି ତା ଭିତରେ ପୋଲିସ ନେଇ ହେଉଛି ସେତେବେଳେ କଣ ତା ପୂର୍ବ ସ୍ମୃତି ଫେରୁନି ଏଇଟା ମୋର କରିବାର ନଥିଲା ଗୋଟେ ଛୋଟ କଥାରେ ମୁଁ ଏତେ ଗୋଟେ କାମ କରିଦେଲି ସେତେବେଳେ ତାର କଣ ହେଇଥିଲା ଶ୍ରୁତି ବିନାଶ ତାପରେ ଶ୍ରୁତି ଭ୍ରଂସା ବୁଦ୍ଧିନାଶ ପ୍ରଣଶ୍ୟନ୍ତି ଆସିଗଲା ପୁଣି ସଂସାର ଚକ୍ର ପ୍ରଣଶ୍ୟନ୍ତି ମାନେ ସଂସାର ଚକ୍ର ଉପରେ ଚାଲି ଆସ ସବୁ ସୃଷ୍ଟି ହେଉଛି ବିଷୟକୁ ଧ୍ୟାନ ଦେହାତ ବିଷୟ ଆନ୍ବଂଶ ସେ ବିଷୟ ଚିନ୍ତା କୃଷ୍ଣ ଚିନ୍ତା ନ ରହିଲା ମାତ୍ରେ ଘୁରିଲା ଯିବ ସେଥିପାଇଁ ମହାପ୍ରଭୁ କହିଲେ କିଶୟନ କି ଭୋଜନେ କିବା ଜାଗରଣେ ଅହନିଶ ଚିନ୍ତା କୃଷ୍ଣ ବଲ ଅବଦାନେ ସବୁବେଳେ ମହାପ୍ରଭୁ କହିଲେ ସବୁବେଳେ ଖାଇବା ସମୟରେ ଶୋଇବା ସମୟରେ ସବୁବେଳେ ଭଗବାନଙ୍କର ଚିନ୍ତା ଆଉ ଭଗବାନଙ୍କର ଚିନ୍ତା ଅର୍ଥ ନୁହେଁ ଯେ କେବଳ ସେ ଗୁରୁଦେବ ସେ ଗୋଟେ କଥାରେ କହୁଛନ୍ତି କେବଳ କୃଷ୍ଣଙ୍କର ନାମ କୃଷ୍ଣଙ୍କର ସେବା କୃଷ୍ଣଙ୍କର ପୁରା ମହାମନ୍ତ୍ର କହିବା ସେ କୃଷ୍ଣ ସବୁବେଳେ ପୁରା ମହାମନ୍ତ୍ର କହିପାରୁଛେ ନା ସବୁବେଳେ ଯେମିତି ଅଲଗା ଇତର ସେବା କଲାବେଳେ ଆମେ ଅଲଗା ସେବା କଲାବେଳେ ସେତେବେଳେ ଆମକୁ ମୋର କାହିଁ ନାମ ସ୍ମରଣ ହଉନି ଆମର ସେଥିରେ କୃଷ୍ଣ ସ୍ମରଣ ହଉଛି କି ନା ଦେଖିବାକୁ ପଡ଼େ ପ୍ରଥମେ ଆମେ ଯେଉଁ ଅଲଗା ସେବା ଗୁଡ଼ିକ କରୁଛେ ସେ ସମୟରେ ଆମର ମନଟା କୁଆଡ଼େ ଯାଇଛି କି ଆଗେ ଫାଷ୍ଟ ଦେଖ ଯେମିତି ଜଣେ ରୋଷେଇ କରୁଛି ଜଣେ ଭଗବାନଙ୍କର ସେବା କରୁଛି ସେତେବେଳେ ତା ମନଟା କେଉଁଠି ରହୁଛି ତା ମନ ଯଦି ରହୁଛି ଆରେ ମୁଁ ଏ ଗଛଟି ଲଗାଉଛି ଏ ଫୁଲଟା ଗଛଟା ଟି ଭଲ ହେଲାଣି ଏ ଫୁଲଟା ମୋତେ ଠାକୁରଙ୍କର ଲାଗିବ ନା ତାହେଲେ ସେଟା କଣ ହେଲା ସେଟା କୃଷ୍ଣ ସ୍ମରଣ ଏ ଫୁଲ ସରିଗଲାଣି ଏ ଫୁଲଟା ମୋତେ ଲଗେଇବାକୁ ପଡ଼ିବ ଭଗବାନଙ୍କର ଏଇଟା ଏମିତି ଲାଗିବ ଏ ପନପରିବା ଲଗେଇବା ହବ ଏଇଟା ପ୍ରଭୁଙ୍କର ଏଇଟା ଲାଗିବ ତା ସେଟା କାହାକୁ ରିଲେଟେଡ଼୍ ହେଉଛି ମହାମନ୍ତ୍ର ଜପ କରିବା ଆଉ କୃଷ୍ଣଙ୍କର ଆମେ କୃଷ୍ଣଙ୍କୁ ସ୍ମରଣ କରିବାର ଅଛି ଯେକୌଣସି ଉପାୟରେ ଯେକୌଣସି କୃଷ୍ଣ ଆମର ଆଉ ପୁଣି କୃଷ୍ଣଙ୍କୁ ସ୍ମରଣ କରିବା କେମିତି ଆମେ ଧର୍ମ ଅର୍ଥ କାମ ମୁଖ୍ୟ ପାଇଁ ସ୍ମରଣ କରୁନା ଆମେ କୃଷ୍ଣଙ୍କୁ ସୁଖ ଦେବା ପାଇଁ ସ୍ମରଣ କରୁଛେ ଯେମିତି ବ୍ରାହ୍ମଣମାନେ ଆଗରୁ କ'ଣ ସ୍ମରଣ କରନ୍ତିନି ଭାଇ ମୁଁ ଟିକେ ମୁକ୍ତି ହେଇଯିବି ମୁକ୍ତିବାଦୀ ଯେଉଁମାନେ ମୁକ୍ତି ଚାହୁଁଛନ୍ତି ସେମାନେ କ'ଣ ସ୍ମରଣ କରୁନାହାନ୍ତି କେମିତି ମୁଁ ମୁକ୍ତି ହେଇକି ସଂସାରରୁ ପଳେଇବି ସେମାନେ ବିଷୟ ନାମ କରୁଛନ୍ତି ବିଭିନ୍ନ ଉପାୟ ଦ୍ୱାରା ଚିନ୍ତା କରୁଛନ୍ତି ବିଷ୍ଣୁଙ୍କୁ ସ୍ମରଣ କରିବା ପାଇଁ ଆମର ଆମର ଯେଉଁ ସ୍ମରଣ ଆମର ଯେଉଁ କୃଷ୍ଣଙ୍କର ଚିନ୍ତନ କେବଳ କୃଷ୍ଣଙ୍କର ସୁଖ ପାଇଁ ସେଥିପାଇଁ ଯିଏ ଯେତେବେଳେ ସେବା କରୁଛି ଯିଏ ଯାହା କରୁଛି ସେତେବେଳେ ନାମ ସ୍ମରଣ ହେଲେ ଭଲ ନହେଲେ ଭଲ ଯଦି ହେଇ ହଉଛି ତ ଆହୁରି ଭଲ ଯଦି ନ ହଉଛି କିନ୍ତୁ ସେ ସେବାଟା ଯେ କୃଷ୍ଣଙ୍କର ଯେମିତି ମୁଁ ରୋଷେଇ କରୁଛି ଏଇଟା କ'ଣ ଆଜି ପରିବାରଟା ନା ଏଇଟା ଏମିତି କେମିତି ହବ ଏଇଟା କ'ଣ ହବ ଏଇଟା ଭୋଗ ଲାଗିବ ନା କୃଷ୍ଣ ଏଇଟା ଭୋଜନ କରିବେ ନା ତାର ସେଟା ଧ୍ୟାନ ସେଟା କୃଷ୍ଣ ସ୍ମରଣ ମୋତେ କରିବାକୁ ଅଛି ମୁଁ କରିଦେବି ନାହିଁ ସେମିତି ନାହିଁ ଯେମିତି ତୁମକୁ ଭୋକ ଲାଗୁଛି ତୁମର ଖାଇବାର ଅଛି ପଖାଳ ଅଛି ଆଉ ଘରେ କିଛି ସବ୍ଜି ନାହିଁ କ'ଣ ଖାଇବ ସେଟା ତୁମେ କ'ଣ କରୁଛ ଚିନ୍ତା କରୁଛ ଲେମ୍ବୁ ଲଙ୍କା କଞ୍ଚା ଲଗା ଖାଇବି କି ମିକ୍ସଚର ଖାଇବି କି କଞ୍ଚା ଟମାଟୋ ଦଳେଇ ଖାଇଦେବି କି କାକୁଡ଼ି ଗୋଟେ ଲଗେଇ ଖାଇଦେବି ଉପାୟ ତୁମର ଅଛି ତୁମେ ଚିନ୍ତା କରିବ ଜଣେ ଭୋଗ କରିବା ପାଇଁ ଚିନ୍ତା କରିବ କେତେ ଉପାୟ ଅଛି ସେଭଳି ଜଣେ ସେବା କରିବା ପାଇଁ ଚିନ୍ତା କରିବ ସେ କରିପାରିବ ଚିନ୍ତା କରିବ ନା ଆଜି ପରିବାରଟା ନାହିଁ କ'ଣ କଲେ ମୁଁ ଠାକୁରଙ୍କର ଗୋଟେ ଭଲ ଠାକୁର ଖାଇବେ କେମିତି ନାହିଁ ନା ଆଜି ମୋତେ କରିବାକୁ ପଡ଼ିବ କି ଚିନ୍ତା କରିବ ଭଗବାନଙ୍କୁ ଚିନ୍ତା ହେବାର ଅଛି ସେ ସମୟରେ ସେବାରେ ଯେମିତି ଆମେ ଗ୍ରନ୍ଥ ବିତରଣ କରିବା ପାଇଁ ଯାଉଛି ସେଠି କ'ଣ ଏଇ ଗୋଟେ ଜଣେ ଲୋକ ଭଗବାନଙ୍କର ଗୀତା ଗୋଟେ ନେଲା ଗୀତା ଗୋଟେ ବହି ନେଲା ତ କ'ଣ ଚିନ୍ତା ଆସିବ ଯାହା ପ୍ରଭୁ ଆମେ ଭଗବାନ କଥା କହିଲେ ସେ ଲୋକଟା ଯାହା ପ୍ରଭୁପାତ ଗୀତା ଗୋଟେ ନେଲା ଭଗବାନଙ୍କୁ ସେ ଜାଣିବ ପଢ଼ିବ ଆମର ଲକ୍ଷ୍ୟ ରହିଲା ସମ୍ପୂର୍ଣ୍ଣ ଜଗତର ସରି ଭକ୍ତି ଜୀବନରେ ଆମେ ନିୟମ ପାଳନ କରି ଆମର ବଡ଼ ନୁହେଁ ଆମର ସେଥିପାଇଁ ଗୋସ୍ୱା ପ୍ରଭୁପାଦ ଆଦି ଏତେ ବ୍ରତ ତପସ୍ୟା ବେଳେ ଦେଇନାହାନ୍ତି ଆମର ନିୟମ ପାଳନ କରିବା ବିଧିଟା ଆମର ବଡ଼ ଜିନିଷ ନୁହେଁ ବିଧି ହେଉଛି କୃଷ୍ଣଙ୍କୁ ସବୁଠୁ ଜଗତର ଯେତେ ବିଧି ନିଷେଧର ସବୁଠୁ ସାର ଜିନିଷ ହେଉଛି କ'ଣ, କୃଷ୍ଣଙ୍କୁ ସ୍ମରଣ କରିବା, କୃଷ୍ଣ ସ୍ମୃତି ହେଉଛି ଶ୍ରେଷ୍ଠ ବିଧି, କୃଷ୍ଣଙ୍କୁ ସ୍ମରଣ କରିବାର ଅଛି। ତାର ଅର୍ଥ ନୁହେଁ ଯେ ଭୋଗର ମାତିବା, ଆମ ଆମର ଏହା ଅର୍ଥ ନୁହେଁ ଯେ ଆମେ କିଛି ନିୟମ ମାନିବାନି ଅର୍ଥ ଖା ପିକି ଧୁମଧାମ କରି ରହିବା, ନାଇଁ ନାଇଁ ନାଇଁ। ନିୟମ ଆଚାର୍ଯ୍ୟ ମାନେ ଆମକୁ ଯେତେ ପ୍ରକାର ନିୟମ ଦେଇଛନ୍ତି ତାକୁ ଆମେ ପାଳନ କରିବା ଦରକାର, ଏବଂ ସମସ୍ତ ନୀତି ନିୟମ ପାଳନ କରିବାର ତାତ୍ପର୍ଯ୍ୟ ହେଉଛି କୃଷ୍ଣ ସ୍ମରଣ, ସମସ୍ତ ବିଧି ପାଳନ କରିବା। ଯଦି କୃଷ୍ଣ ସ୍ମରଣ ନ ହେଲା ତାହେଲେ ସେ ବିଧି ପାଳନ କରିବାର ଆମର କ'ଣ ଲାଭ ହେଲା? ତେଣୁ ଏଇ ଏଇ ପ୍ରସଙ୍ଗ ପଡ଼ିଥିଲେ ଯେ ଜୀବର ଯେଉଁ ଆରମ୍ଭ ହେଉଛି ବିଷୟ ଧ୍ୟାନ, ବିଷୟକୁ ଧ୍ୟାନ କରିକି ସେ ଆଜି ପ୍ରଣଶ୍ୟତି ସଂସାର ଚକ୍ରକୁ ଚାଲି ଆସୁଛି, ଏ କଥାରେ କାହିଁକି ସ୍ମରଣକୁ ଆସିଲା ନା ଇନ୍ଦ୍ର କଥାର? ଇନ୍ଦ୍ର ସାଧାରଣ ନୁହନ୍ତି, କିନ୍ତୁ ତାଙ୍କର ଏଇ ସୂଚନା ଦେଖ ତାଙ୍କର ପୂଜାରେ ଟିକେ ବାଧା ସୃଷ୍ଟି ହେଇଗଲା, ବ୍ରଜବାସୀମାନଙ୍କୁ ବିପରୀତ ଭାବିଲେ, ତାଙ୍କର ଗର୍ବ କିନ୍ତୁ ସେ ଭାବିଲେ ବ୍ରଜବାସୀମାନେ ଗର୍ବିତ ହେଇକି କୃଷ୍ଣଙ୍କ ବୁଦ୍ଧିରେ ମୋର, ତେଣୁ ସେ ପଠାଉଛନ୍ତି କାହାକୁ, ସମ୍ବର୍ତ୍ତକ ମେଘକୁ। ଅହଂ ଚୈରାବତମନାଗମ ମାରୁହ୍ୟମ ଅନୁବ୍ରତ ଅନୁବ୍ରଜ ଏବଜମ ମରୁଦ୍ଗଣେ ମହା ମହାବେଙ୍ଗେ ନନ୍ଦ ଗୋଷ୍ଠ ଜିଂହାଶୟା। କହିବା ବେଳେ ବି ବଚନ ତାଙ୍କର ସୁଖଦେବ, ବ୍ରଜ ଜିଂହାଶୟା, ବ୍ରଜକୁ ବିନାଶ କରିବା ପାଇଁ ମୁଁ ବି ଯିବି ସାଙ୍ଗରେ, କାରଣ ତୁମେ ଯଦି ସମ୍ବର୍ତ୍ତ ଯେତେବେଳେ ପ୍ରଳୟ ହୁଏ ସେତେବେଳେ କ'ଣ ସମ୍ବର୍ତ୍ତକ ଅଗ୍ନି, ସମ୍ବର୍ତ୍ତକ ଅଗ୍ନି ତଳୁ ଯେତେବେଳେ ପ୍ରଳୟ ହବ, ପ୍ରଳୟ ହୁଏ ନା କୁହନ୍ତି ନା ଏକାର ନବ ହେଇଯିବ, ଏକବାର ଶହେ ହଁ ଗୋଟିଏ ସବୁ ଗୋଟିଏ ସବୁ କେବଳ ଜଳ, ଜଳାର୍ଣ୍ଣବ ହେବ, ଶହେ ଦେବ ବର୍ଷ ନା ଶହେ କେବଳ ବର୍ଷ କେବଳ ଖରା ହବ, ବର୍ଷା ଟୋଟାଲ ହବନି। ଆଉ ସେ ସମୟରେ ଯେଉଁ ସୂର୍ଯ୍ୟ ତାପ ହବ, ସେ ସୂର୍ଯ୍ୟର ତାପଟା ହଉଛି ସାମ୍ବର୍ତ୍ତକ ଅଗ୍ନି, ଏଣେ ସଂକର୍ଷଣଙ୍କ ମୁଖରୁ ତଳୁ ପାତାଳରୁ ସଂକର୍ଷଣଙ୍କ ମୁଖରୁ ଅଗ୍ନି ବାହାରିବ। ରୋବତ ପିକ୍ଚର କରିଛନ୍ତି ଦେଖିଛ ନା, ତାଙ୍କ ମୁଖରୁ ଅଗ୍ନି ଯେମିତି ସର୍ପଙ୍କ ମୁଖରୁ ସଂକର୍ଷଣ ମୁଖରୁ ଅଗ୍ନି ବାହାରିବ, କେଉଁଠୁ ତଳୁ, ଉପରୁ ସୂର୍ଯ୍ୟଙ୍କର ଯେଉଁ ତାପ ଆସିବ ସେଟା କିଭଳି ସାମ୍ବର୍ତ୍ତକ ଅଗ୍ନି। ଶହେ ବର୍ଷ ପରେ ଶହେ ବର୍ଷ ପରେ ଏ ପୁରା ବର୍ଷା ଟୋଟାଲ ବିନ୍ଦୁ ହବନି, ପୁରା ଯେତେ ଦ୍ରବ୍ୟ ରହିଛି ଏସବୁ ଗୋପିଣ୍ଡବତ ଲେଖା ହେଇଛନ୍ତି, ଗାଭିଙ୍ଗ ଯେଉଁ ଗୋବର, ଗୋବର ଗୁଣ୍ଡା ଜାଣିଥିବ ନା, ଗୋବରକୁ ଏମିତି ଗୁଣ୍ଡା କରିଦେବ ପୋଡ଼ିଦେବ ଯେମିତି ପାଉଁଶ ହେଇଯାଏ, ସବୁ ସବୁ କିଛି ରହିବନି। ଏଇ ଯେଉଁ ଆମେ କହୁଛେ ଏତେ ଗୋଟେ ଲୁହା, ଏତେ ଗୋଟେ ଫ୍ୟାକ୍ଟ୍ରି, ଜାହାଜ କୁଆଡେ ଆସିଛି, କୁଆଡେ ତିଆରି କରିଛି, ସବୁ ଜଳିକି ସଫା ହେଇଯିବ, ଲୁହାଟା ମେଲ୍ଟ ହେଇଯାଉଛି ନା ନାହିଁ ଟେମ୍ପରେଚର, ସେ ତଳୁ ଏଣେ ଆସିବ ସଂକର୍ଷଣ ମୁଖରୁ ଅଗ୍ନି, ଉପରୁ ସମ୍ବର୍ଦ୍ଧକ ଅଗ୍ନି, ଆଉ ବର୍ଷା ନାହିଁ, ସବୁ ଜଳିକି ପାଉଁଶ। ତାପରେ ଏକବାର ଶହେ ବର୍ଷ ଚାଲିବ ବର୍ଷା, ପୁରା ଏକାର ନ ହେଇଯିବ, ତାହେଲେ ଏତେ ବଡ଼ ଜାଗାକୁ ଭରି କରି ଗାଇବା ପାଇଁ ସମୁଦ୍ର ସହିତ ସବୁକୁ ମିଳେଇଦେବେ, ତାର ପର୍ବତ ଥିବ କି ନାହିଁ ସବୁକୁ ମିଳିକି ଏକ କରିଦେବେ, ତାହେଲେ ସେତିକି ସେଇ ବର୍ଷକୁ ପଠାଉଛନ୍ତି କିଏ, ଇନ୍ଦ୍ର। ତଥାପି ଇନ୍ଦ୍ରଙ୍କର ଡାଉଟ୍ ଅଛି, ମୁଁ ସାଙ୍ଗରେ ଯିବି, କାଳେ ଫେଲ୍ ହେଇଯିବ କି ସମର୍ଥକ, ସେଠି କହୁଛନ୍ତି ଅହମ୍ ଚ ଐରାବତମ ନାଗମ ଆରୁହ୍ୟମ ଅନୁବ୍ରତେ ବ୍ରଜମ। ମୁଁ ମଧ୍ୟ ନନ୍ଦଗୋପର ଗୋଷ୍ଠ ବିନାଶର ନିମିତ୍ତ ଐରାବତ ଆହରଣ ପୂର୍ବକ ମହାବେଗବାନ ମରୁଦ୍ଗଣର ସହିତ ତୁମର ପଶ୍ଚାତରେ ମୁଁ ବ୍ରଜକୁ ଯାଉଛି। ମୁଁ ଏକୁଟିଆ ଯିବିନି, ଗୋଟେ ପବନମାନଙ୍କୁ ନେଇକି ଯିବି, ମରୁଦ୍ମାନଙ୍କୁ ନେଇକି ଯିବି, ଦେବତାମାନେ ସେମାନେ ମନ୍ତ୍ର ଶକ୍ତିରେ ସବୁ ରହିଥାନ୍ତି, ସେମାନେ ଆଦେଶ ଦେବା ମାତ୍ରେ ବାୟୁକୁ ବହିବ, ମୁଁ ଐରାବତ ଚଢ଼ିକି ଯିବି, ମହାବେଗବାନ ଐରାବତ। ଐରାବତ କେଉଁଠୁ ଆସିଥିଲେ, ସମୁଦ୍ର ମନ୍ଥନ ବାହାରିଥିଲେ, ସମୁଦ୍ର ମନ୍ଥନ ବେଳେ ଜଣେ ଜଣେ ପାଳି କରିକି ନେଉଥିଲେ, ବଳି କହିଦେଉଥିଲା ମୁଁ ଏଇଟା ନେବି, ବଳି ଭଗବାନଙ୍କର ଭକ୍ତ, ଶ୍ରେଷ୍ଠ ଭକ୍ତ, କିନ୍ତୁ ସେ ଅସୁରମାନଙ୍କୁ ରିପ୍ରେଜେଣ୍ଟ କରୁଥିଲେ ନା, ସେ କହୁଥିଲେ ମୁଁ ଏଇଟା ନେବି, ହଁ ଠିକ ଅଛି ତୁମେ ଏଇଟା ନେଇଯାଅ, ଭଗବାନ ମନା କରିଥିଲେ ଅସୁରମାନଙ୍କୁ, ତାକୁ ଝଗଡ଼ା କେବେ କରିବେନି ଭଗବାନ। ଦୈବାସୁର ସଂଗ୍ରାମରେ ଯେଉଁ ସମୁଦ୍ର ମନ୍ଥନରେ ଦେବତାମାନଙ୍କୁ ସପୋର୍ଟ କରିଥିଲେ, କିନ୍ତୁ ଦେବତାମାନଙ୍କୁ କେତେଟା କହିଥିଲେ ଭକ୍ତମାନେ ସେଟା ଜାଣିବା ଦରକାର, ଭକ୍ତ ସେତିକି ଆଜୀବନ ଧରିପାରୁନି। ଭଗବାନ ଅମୃତ କିଏ ଖାଇବ, ଦେବତାମାନେ ଖାଇପାରିବେନି, ଭଗବାନ ଦେବତାମାନଙ୍କୁ ଖୁଆଇବେ, ଦେବତାମାନେ କ'ଣ ଖାଇ, ଦେବତାମାନେ ଖାଇବାର ଥିଲା ତାର ଭଗବାନ ପାତଳ ହିଁ ପଡ଼ୁଥିଲେ, ଖୋଇଲେ କିଏ? ମୋହିନୀ ଖୋଇଦେଲେ ନା ଆଉ ଦେବତା ମାନେ ଖାଇବେ, ବାଟ ପାଇବେ? ତାଙ୍କ ଆଗରେ ଧରିକି ପଳେଇଗଲେ କଳସୀ, ଧରିକି ଉଡୁଛନ୍ତି ଦେବତା, ଅନେଇକି ବସିଛନ୍ତି, ହାତକୁ ହାତ ହାତକୁ ହାତ କଳସୀ ଉପରେ ଉପରେ ଉଡୁଛି। ଅହମ୍ ପୂର୍ବମ୍, ନା ନା ଏଇଟା ଅହମ୍ ପୂର୍ବମ୍, ଅହମ୍ ପୂର୍ବମ୍, ଏଇଟା ଦଶମ ସ୍କନ୍ଧରେ ଅଛି। ମୁଁ ଆଗେ ଖାଇବି, ମୁଁ ଆଗେ ଖାଇବି ଚାଲିଛି ନ ତୁ ଅହମ୍, ଏମିତି କ'ଣ ଅଛି? ସେ ସୁନ୍ଦର ଶ୍ଳୋକ ହମ ବୋଲି ଯାଉଛି, ଆ ଚର୍ଚ୍ଚା ହଉନି। ହେ ତୁମେ ପଛରେ, ତୁମେ ବୁଢ଼ା ଲୋକ, ତୁ ଖାଇ କ'ଣ କହିବ? ବଞ୍ଚି ତୁ କ'ଣ ତୋର କାମ? ଜେଜେକୁ ଜେଜେକୁ ନାତି କହୁଛି, ତୁ ମରିଗଲଣି ବୁଢ଼ା ହେଇଯିବୁ, ତୁ ଆଉ ଆଉ ସମୁଦ୍ର ମନ୍ଥନ କରିପାରିବୁ ନା? କେଉଁ କାମରେ ଲାଗିବୁ? ମୁଁ ଖାଇଦେ ସରିଯିବ, ମୁଁ ଟୋକା ବଞ୍ଚିକି ରହିଲେ ତୋର ତୋର କାର୍ଯ୍ୟରେ ଲାଗିବ। ବୁଢ଼ା ଜେଜେ ହାତରୁ ନାତି ଛଡ଼ି ଆଣୁଛି, ନାତି ହାତରୁ ଭାଇ ଭାଇ ଛଡ଼ାଇ ନେଇଯାଉଛି, ଖାଲି ବୁଲୁଛି, ଘୁରୁଛି ଖାଲି ଅମୃତ ଅମୃତ ଏମିତି ଘୁରୁଛି ନା? ଆଉ ଅମୃତ ଖାଲି ହାତରୁ ହାତ ଘୁରୁଛି। ଏ ସୁଖଟା କହୁନାହାନ୍ତି ଲୋକ, ସୁଖ ପାଇବି, ସୁଖ କେଉଁଠି ଅଛି କିରେ? ଖାଲି ଘୁରୁଛି, ବାପ କଲା ସୁଖ ପାଇବି, ସୁଖ ପାଇବି, ବାପ ଦିନ ଚାଲିଗଲା, ପୁଅ ହାତକୁ ପଳେଇଲା, ପୁଅ ଝିଅ ନାଚିଲା ଦିନ କାଟେ, ମୁଁ ସୁଖ ପାଇବି, ବା ଚୁରାବି ଟଙ୍କା ଆଣିବି ସୁଖ ପାଇବି, ପୁଅ ତାର ବସିଛି ନାତି ହାତକୁ ପଳେଇବ, ଏ ସୁଖ କେଉଁଠି ଅଛି ନା? ଅମୃତ ଘୁରୁଛି ଉପରେ, ତେଣୁ ଅସୁର ତୁମେ କେଉଁଠୁ ପାଇବ ଅମୃତ? ଅସୁରଙ୍କର ଏମିତି ସୁଖଟା ଖାଲି ଘୁରେ, ହାତକୁ ହାତ ହାତକୁ ହାତ ଥିବ ଏ ସଂସାରରେ, ଯାହା ଅଛି ତାଙ୍କ ହାତକୁ କିଛି ଆସିବନି। ଆଉ ଦେବତା ଲୋକ ଖାଲି ଅନେଇ ଥିବ, ଦେବତା ଅନେଇକି ରହିଛନ୍ତି, କହିଲା ମାନେ ଠକିବ କେ ବଳବାନ ଗୁଡ଼ାକ ନା, ଭାଡ଼େଇ ଦେବେ ସିଏ, ଇଏ ଡରି କିଛି ଦେବତା ମାନେ କୁହନ୍ତି, ଆରେ ତାଙ୍କ ତାଙ୍କ ଭିତରେ ମାଡ଼ ଗୋଡ଼ ଲାଗିଲେ ନା, ଆମ କଥା କିଏ ପଚାରେ? ଆମକୁ ରଖିବେ, ପେଶି ଦେବେ ପୁରା, ଅଟା ପେଶିଲା ଭଳିଆ ପେଶି ଦେବେ, କିଛି କୁହନି, ଚୁପଚାପ ବସ। କାରଣ ଭଗବାନ ତାଙ୍କୁ ଆଗତରେ ସୂତ୍ର ସବୁ ଦେଇଦେଇଛନ୍ତି, କ'ଣ କହିଛନ୍ତି? ଅସୁରମାନେ କେବେ ସୁଖ ପାଇପାରିବେ ନାହିଁ। ଫାର୍ଷ୍ଟ ଭଗବାନ କେତେଟା ପଏଣ୍ଟ କହିଛନ୍ତି, ସେ ପଏଣ୍ଟ ଗୁଡ଼ାକ ଦେବ ଭକ୍ତମାନଙ୍କୁ ଶିଖିବାକୁ ପଡ଼ିବ ଜୀବନ, କିନ୍ତୁ ତୁମକୁ ଧୈର୍ଯ୍ୟର ସହିତ କୋପରେସନ କରିବାକୁ ସଂସାର ରହିବାକୁ ହେଲେ ତୁମେ ସବୁବେଳେ ଭାବନି ମୁଁ ପୁରା ସାଧୁ ଲୋକ ସବୁ ଗୋଟେ ଜାଗାରେ ରହିବ, ହେଲେ ତୁମେ ସାଧୁ ଲୋକ ସବୁ ଯଦି ଗୋଟେ ଜାଗାରେ ରହିବ ତୁମେ ତୁମର ଘାସ ଘାସ କଅଁଳିବନି, ତୁଳସୀ ତୁଳିବାକୁ ତୁମେ ଯିବନି, ଏକ ମୋ ମାଳା ସରିନି, କିଏ କରୁଛି କର? ଭଗବାନଙ୍କ ପୂଜା ମୁଁ କରିପାରିବିନି, ମୋର ମାଳା ସରିଲା ପରେ ଲକ୍ଷ ଲକ୍ଷ ମାଳା ସରିଲା ପରେ ମୁଁ ଉଠିବି, ଠାକୁର ବି ଖାଇବାକୁ ମିଳିବେନି, ଭଗବାନ ସେ ଶୁଖିଯିବେ। ଭଗବାନ ସୃଷ୍ଟିର ସମସ୍ତଙ୍କୁ ରଖିଛନ୍ତି, ସମସ୍ତଙ୍କର କାର୍ଯ୍ୟ ଅଛି, ଭଗବାନ ବିଭିନ୍ନ ଜୀବକୁ ରଖିଛନ୍ତି। ଆଉ ଭକ୍ତମାନେ, ଏଇଟା ତ ଏଠି ପ୍ରଯୁଜ୍ୟ ନୁହେଁ, ଭକ୍ତମାନେ ଜଗତରେ ଏ ସଂସାର ରହିଲା ବେଳେ ଅସୁରମାନଙ୍କ ସହିତ ମିଶିକି ରହିବାକୁ ପଡ଼ିବ। ଆଉ ଅସୁରମାନଙ୍କର କ'ଣ ଲାଭ? ଅସୁରମାନେ କାମ କରୁନେବେ ଥୋଡ଼ା ସେ ତୁମେ ପ୍ରବୋଧ କହୁଛନ୍ତି ନା, ଦେଖ ଶୂଦ୍ରମାନେ ଖଟିବେ, ବ୍ରାହ୍ମଣ ତାର କ'ଣ କରିବ? କେବଳ ଭୋଗ କରିବ। ଆଉ ବ୍ରାହ୍ମଣ ଯଦି କହିବେ ଶୂଦ୍ର ମୁଁ ତାଙ୍କୁ ଛୁଇଁବିନି, ତାଙ୍କ ଟଙ୍କା ନେବିନି, ସେ ଟଙ୍କା ମାରା ହେଇଗଲା, ବାବା ବସ୍ତା ବସ୍ତା ବାପା, ତୁ ଶୁଆ ଶୁଆ ହେଇକି ତୋ ତଣ୍ଟି ଶୁଖିଯିବ, ପାଣି ମୁଣ୍ଡ ମିଳିବନି, ଶୁଆ ଶୁଆ ହଉ ତା, ତୁ ବ୍ରାହ୍ମଣ ଘରେ ଯାଇ ଶୁଆ ଶୁଆ ହବୁ, ସିଏ ତ ଭିକାରୀ, ତୋ କେବଳ ଭିକାରୀ ତୋ ଲୁଗା ଖଣ୍ଡେ ପିନ୍ଧିବାକୁ ମିଳିବନି। ଅସୁରମାନଙ୍କ ସହିତ ତୁମକୁ କୋପରେସନ କରିବାକୁ ପଡ଼ିବ। ଭଗବାନ କ'ଣ କହିଲେ? କେବେ ଝଗଡ଼ା କରିବନି, ତାଙ୍କ ସହିତ ସହଯୋଗ କରିବ, ଆଉ କେବେ ଲୋଭ କରିବନି। ସମୁଦ୍ରରୁ ବହୁତ ସୁନ୍ଦର ସୁନ୍ଦର ଜିନିଷ ବାହାରିବ, କେବେ ଲୋଭ କରିବନି, ଲୋଭ ଯାହା ମାଗିବେ ସିଏ ତାକୁ ତମେ ଦେଇଦେବ। ସେଥିପାଇଁ ବଳିଆ ଦଳ କହୁଥିଲେ ମୁଁ ଏଇଟା ନେବି, କିଏ ଅଶ୍ୱ ସେଇଟା ଉଚ୍ଚେଶ୍ୱର ଅଶ୍ୱ ବାହାରିଲେ, ତ କିଏ ନେଲେ? ବଳି ନେଇ ଚାଲିଗଲେ। ଭଗବାନ କହିଲେ ମୁଁ ଅଶୁମାନଙ୍କ ଭିତରେ ଉଚ୍ଚସ୍ରବା, ବଳିଙ୍କ ପାଖରେ ଥିଲା ସେଟା, ବଳି ଯାହା ନେଇ ହେଉଥିଲେ ଇନ୍ଦ୍ର କିଛି କହୁନଥିଲେ। ହସ୍ତିତଳ ଆସିଲେ, ଯେତେବେଳେ ଗାଭୀ ଆସିଲେ କେହି ନେଲେନି, ଦେବତା କୁ ନେଲେ କି? ଯେତେବେଳେ କାମଧେନୁ ଗାଭୀ ବାହାରିଲେ, ଗାଭୀ ସମୁଦ୍ର ମନ୍ଥନ ବାହାରିଛନ୍ତି, ସେତେବେଳେ କେହି ନେଲେନି, ଆକୁ ନେଇକି ପାଳିବ କିଏ? ଏ ହଣ୍ଡିଆ ହେବେ ରଖିବ ତାକୁ, କିଏ ପୁଣି ବନ୍ଦିଆ ହେଇଯିବେ, କ୍ଷୀର ଦବନି, କିଏ ଲାତ ମାରିବ, ତାକୁ ରଖିବ କିଏ? ଦେବତା ବି ଚାହାନ୍ତିନି। ଗୋଟେ କୋଉଠି ଆର୍ଟିକଲ ସେ ଗୋଟେ ମୁସଲମାନ ପ୍ରବଚନ ଦଉଥିଲା, ସେ ଗୋଟେ ପ୍ରମାଣ ଆଣି ଦଉଥାଏ, ତା ଦେହରେ ସେ ପୁରା ଖାଲି ଗୋମା ତାଙ୍କ ଉପରେ କହୁଛି, ଦେବତା ମାନେ ଚାହିଁଲେନି କି ଅସୁର ଚାହିଁଲେନି, କାହାକୁ? ଗୋମାତାଙ୍କୁ। ସେଥିପାଇଁ ଋଷି ନେଇଗଲେ, ଋଷି ଲୋକମାନଙ୍କର ଦିଅନ୍ତୁ ଆଜ୍ଞା, ତୁମେ ଯୋଉ ଦେବତା ମାନେ ନଉନ ତୁମେ ଖାଇବ କୋଉଠି? ଆମେ ଯଜ୍ଞ କଲେ ତୁମେ ଭୋଜନ କରିବ ତ? ଯଜ୍ଞରେ ତ ଅଗ୍ନିଙ୍କର ସ୍ତ୍ରୀ ସ୍ୱାହାଙ୍କ ଦ୍ୱାରା ଏମାନେ ସବୁ ପ୍ରାପ୍ତ ହୁଅନ୍ତି, ଆଉ ଅଗ୍ନିରେ ତୁମେ କ'ଣ ତେଲ ଢାଳିବ କି? ଅଗ୍ନିରେ ତେଲ ଢାଳିବ ଯଦି ଦେବତା ଖାଇବେ, ଅଗ୍ନିରେ କ'ଣ ଘୃତ ଦରକାର? ଘୃତ ଆହୁତି କଲେ ମନ୍ତ୍ର ଦେଲେ ଦେବତାମାନେ ଭୋଜନ କରିବେ। ଋଷିମାନେ ନେଇଗଲେ, ଦେବତାଙ୍କୁ ମନା କଲେ, ଅସୁର ମନା କଲେ। ତେଣୁ ଭଗବାନ କ'ଣ କହିଥିଲେ, ଦେବତାମାନଙ୍କୁ ଝଗଡ଼ା କରିବନି, ତାଙ୍କ ସାଙ୍ଗରେ ସହଯୋଗ କରିବ, ଆଉ ଲୋଭ କେବେ କରିବନି, ଧୈର୍ଯ୍ୟ ଧରିବ। ଭଗବାନ କହିଥିଲେ ଧୈର୍ଯ୍ୟ ଧରିବ। ଯିଏ ଧୈର୍ଯ୍ୟ ଧରେ, ଧୈର୍ଯ୍ୟର ଫଳଟା ଗୋଟେ ଅଛି, ଅଧୈର୍ଯ୍ୟର ଫଳ ହେଲା ସବୁବେଳେ ଫେଲ। ଅଧୈର୍ଯ୍ୟ ଯିଏ ହେଇଯିବ, ସେ ତୁମେ ସାଧୁ ହବ, ତୁମେ ଅଧୈର୍ଯ୍ୟ ହେଇଯିବ, ତୁମେ ଫେଲ ହେଇଯିବ। ସଂସାରୀ ହବ, ତୁମେ ଅଧୈର୍ଯ୍ୟ, ଏ ଝଗଡ଼ା, ସ୍ତ୍ରୀ ଝଗଡ଼ା କଲେ ଯେ ଡିଭୋର୍ସ କରିଚାଲ। ସବୁଥିରେ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଧୈର୍ଯ୍ୟର ଗୋଟେ ଫଳ ରହିଛି, ଧୈର୍ଯ୍ୟର ଫଳଟା ପରେ ମିଳେ, ଆନନ୍ଦ। ସବୁ ସବୁ ଜିନିଷରେ ଧୈର୍ଯ୍ୟ ଧରିବାକୁ, ଏତେ ହଡ଼ବଡ଼ କାମ ନାହିଁ। ତେଣୁ ଏଇ ଯେଉଁ ଦୈବାସୁର ସଂଗ୍ରାମ ହଉଥିଲା, ଭଗବାନ ବହୁତ ସୁନ୍ଦର ସୁନ୍ଦର ଉପଦେଶ ଦେଇଛନ୍ତି। ମୁଁ କେଉଁ କଥା କାହିଁ ଚାଲିଥିଲା, ଐରାବତକୁ ଧର ଚାଲିଥିଲା, ଐରାବତ ଗଜେନ୍ଦ୍ରାଣାମ, ଐରାବତ ଗଜେନ୍ଦ୍ରାଣାମ, ଗଜେନ୍ଦ୍ର ମାନଙ୍କ ଭିତରେ ମୁହଚ, ଗଜେନ୍ଦ୍ର ମାନଙ୍କ ଭିତରେ ମୁହଚ ଐରାବତ, ଯେତେ ଗଜେନ୍ଦ୍ର ଅଛନ୍ତି ତା ଭିତରେ ମୁହଚ ଐରାବତ, ତା ଉପରେ ମୁଁ ବସିକି ଯିବି। ଆଉ କାହାକୁ ନେଇକି, ମରୁଦ ଗଣେଶ ବିନାଶ କରିବି ବ୍ରଜକୁ, ପ୍ରଣଶ୍ୟତି ବୁଦ୍ଧି ବିନାଶ ହେଇଛି ଚାଲେ। ସେ ଶୁକୋବାଚ ଇଥମ ଭଗବତା ଜ୍ଞପ୍ତା ମେଘା ନିର୍ମୁକ୍ତ ବନ୍ଦନା ନନ୍ଦ ଗୋକୁଲ ମା ସାରେ ପିଡ଼ୟା ମା ସୁରୋଜ ସାହ। ଶୁକଦେବ କହିଲେ, ଇନ୍ଦ୍ର କର୍ତ୍ତୁକ ଏହି ରୂପ ଆଦେଶ, ଏହି ଭାବରେ ଆଦେଶ ପ୍ରାପ୍ତ ହୋଇ ମେଘମାନେ ବନ୍ଦନଚ୍ୟୁତ ହୋଇ ସବଳରେ ଧାରା ସମ୍ପନ୍ନ ଦ୍ୱାରା ନନ୍ଦଗୋପର ଗୋକୁଳରେ ଉତ୍ପାତ ପୀଡ଼ନ କରିବାକୁ ଲାଗିଲେ। ନିର୍ମୁକ୍ତ ବନ୍ଦନା ଇତି ଯେ ଖଲୁ କାଣର୍ବୀକରଣ ପଟ ବହ ପ୍ରଳୟ କାଳ ଏବେ ନିର୍ମୁଞ୍ଚେତେ। ଆଚ୍ଛା, ବିଶ୍ୱନାଥ ଚକଠାକୁର ଏଠି ରଚନା କଲେ, ଇଥମ ଭଗବତ ଆଜ୍ଞା ମେଘ ନିର୍ମୁକ୍ତ ବନ୍ଦନା, ଯେଉଁ ମେଘମାନଙ୍କୁ ଇନ୍ଦ୍ର ବାନ୍ଧିକି ରଖିଥାନ୍ତି କେବଳ ପ୍ରଳୟ ସମୟରେ ଖୋଲନ୍ତି, ବର୍ତ୍ତମାନ ସେ ମେଘମାନଙ୍କୁ ସବୁ ଖୋଲିଦେଲେ, କହିଲେ ଯାଅ କ'ଣ କର ବ୍ରଜରେ। ଆଚ୍ଛା, ବର୍ଷା କରେ ବ୍ରଜ ନଷ୍ଟ ହବ, ବଜ୍ର କାହିଁ ପକେଇଲେନି? ତେଣୁ ପ୍ରଶ୍ନ କରିବ ନା, ଅଲଗା କିଛି କରିଥାନ୍ତେ ନା, ବଜ୍ର ବି ବଜ୍ରପାତ ବି ହଉଥିଲା, କିନ୍ତୁ ବର୍ଷାଟା ଆଗେ କରୁଥିଲେ। ପ୍ରଳୟ କାଳରେ ବର୍ଷା ହେଇଗଲା ମାନେ ଘରେ ତୁମର ପାଣି ବସିବ, ରୋଷେଇ କରିପାରିବ ନା, ଆଉ ବିଶେଷ କରି ଗୋମାତା ମାନେ କଷ୍ଟ ପାଇବେ। ତାଙ୍କ ଇନ୍ଦ୍ରଙ୍କର ପ୍ରଥମ ଟାର୍ଗେଟ ରହୁଛି ଗୋମାତା, ଆଉ ସେଟା ସିକ୍ରେଟଲି ଭାଗବତ ଏଠି କହିଦେଉଛନ୍ତି, ତାଙ୍କ ପ୍ରଥମ ଅପରାଧ ହେଇଗଲା ଭଗବାନଙ୍କ ପ୍ରିୟବସ୍ତୁ ଗୋମାତାଙ୍କୁ ସେ ଚାହୁଁଛନ୍ତି। କାହିଁକି, ତାଙ୍କର ଚିନ୍ତା ହେଲା ଗାଈମାନେ ସମୃଦ୍ଧିଶାଳୀ ହେଉଛନ୍ତି, ଭଲ କ୍ଷୀର ଦେଉଛନ୍ତି ବୋଲି ନନ୍ଦବ୍ରଜରେ ବ୍ରଜବାସୀମାନେ ସୁନ୍ଦର ବସ୍ତ୍ର ଅଳଙ୍କାର ସବୁ ପିନ୍ଧୁଛନ୍ତି, ତାଙ୍କର ସେଥିପାଇଁ ଧନ ବୃଦ୍ଧି ହେଇଛି, ମଦମତ୍ତ ହେଇଛି। ଆଉ ଗାଈକି କିଏ ରଖୁଛନ୍ତି, ନନ୍ଦ ଗୋଧନ ରଖୱାଲା, ଭକ୍ତମାନଙ୍କୁ ଲେଖିଲେ ନା, ଆଉ କିଛି ଲେଖାଗଲାନି। ଭଗବାନ ଯେ ଜଗତରେ ବ୍ରହ୍ମା ଶିବ ଯାହାଙ୍କର ଚରଣ ରଜ ଯାଉଛନ୍ତି, ସେଠି କ'ଣ ଲେଖିଲେ, ସିଏ କ'ଣ ତା ଆରମ୍ଭ ପଦ କ'ଣ, ନନ୍ଦ ଗୋଧନ ରଖୱାଲା, ତା ଆରମ୍ଭ କ'ଣ, ଯଶମତୀ ନନ୍ଦନ ବ୍ରଜବର ନାଗର ଗୋକୁଳ ନନ୍ଦର ରଞ୍ଜନ କାହାନ ଗୋପୀ ପରାୟଣ ଧନ ମଦନ ମନୋହ କାଲିଏ ଦମନ ଅମଲ ହରିନାମ ଅମିଲ ବ୍ୟାସ ବିପିନ ପୁରନ୍ଦର ନବୀନ ନାଗରବର ବଂଶୀ ବଦନ ସୁବାସ। ତାପରେ ବ୍ରଜଜନ ପାଳନ ସୁରକୁଲ ନାଶନ ଅସୁରକୁଲ ନାଶନ ନନ୍ଦ ଗୋଧନ ରଖୱାଲା। ବ୍ରଜଜନ ବ୍ରଜକୁ ପାଳନ କରୁଥିଲେ, ଆଉ ନନ୍ଦର ଗୋଧନକୁ ରକ୍ଷା କରୁଥିଲେ, ନନ୍ଦ ମହାରାଜଙ୍କର ଗୋଧନକୁ ରଖୱାଲା ରଖୁଥିଲେ ସିଏ। ତେଣୁ ଇନ୍ଦ୍ରଙ୍କର ପ୍ରଥମ କାମ ଥିଲା, ହେଭି ବର୍ଷା ହେଲା ମାନେ ଗୋମାତମାନେ କ'ଣ ହେବେ, ଘାସ କୁଆଡ଼େ ବାହାରି ତ ପାରିବେନି, ଆଉ ଗାଈ ରହିଛନ୍ତି ବୋଲି ସେ ବେଶୀ ବନକୋଷା, ସେମାନେ ବଣ ରହିବା ଲୋକ, ସେ ଆଜି ଏତେ ଗର୍ବ କେମିତି ଦେଖିଲେ, ପୂଜାଟା ମୋର ବନ୍ଦ କରିଦେଲେ। ଗାଈମାନେ କ୍ଷୀର ଦେଉଛନ୍ତି, ବହୁତ କ୍ଷୀର ମିଳୁଛି, ସେଥିପାଇଁ ସେମାନେ ଧନ ସମ୍ପତ୍ତି ପାଇଗଲେଣି। ଗୋମାତାଙ୍କୁ ପ୍ରବଳ ବର୍ଷା ହେଲା ମାତ୍ର ଗୋମାତା ଆଗେ କଷ୍ଟ ପାଇବେ, ପ୍ରଳୟ କାଳର ବର୍ଷା ହେଲା ମାନେ କ'ଣ, ଆଉ କେତେଟା ନଦୀ ସୃଷ୍ଟି ହେଇଥିବ, ଗୁଆଣ୍ଡୁ କୁଆଡ଼େ ଭାସିଯିବେ, କ'ଣ କରିବେ, ତାଙ୍କୁ କ'ଣ ଆଉ ଜଣାଥିଲା କି, ତାଙ୍କୁ କ'ଣ ଆଉ ଜଣାଥିଲା କି, ଆଉ ଏମିତି କୃଷ୍ଣ ଲୀଳା କରିବେ ବୋଲି। ଆଚ୍ଛା, ଏତେ ଜୋରେ ଯଦି ବର୍ଷା ହଉଥିଲା, ତାହେଲେ ଗୋବର୍ଦ୍ଧନ ଯେଉଁ ଟେକି ଦେଇଥିବେ କୃଷ୍ଣ, ସେଠୁ ଖାଲ ହେଇଥିବେ କି ନାହିଁ, ଗୋଟେ ଲୋକ ତୁମକୁ ପ୍ରଶ୍ନ କରିବେ, ତୁମେ ବୋକା ଭଳିଆ କହିଦେଉଛ, ଲୋକ ତ ବୋକା ନୁହନ୍ତି ନା, ତୁମେ ଆମେ ଭଗବାନଙ୍କ ଉପରେ ବିଶ୍ୱାସ କରି ସବୁ କହିଦେଉଛେ, କିନ୍ତୁ ଆଜିକାଲି ଯେଉଁ ଲୋକମାନେ ଅଛନ୍ତି ସେମାନେ ଗ୍ରହଣ କରିବେନି, ସବୁବେଳେ ଯୁକ୍ତି କରିବେ, ଆସି ଯେତେ ପ୍ରକାର ଯୁକ୍ତି କରିବେ ତାର ଉତ୍ତର ଭଗବାନ ସବୁ କରିଦେଇଛନ୍ତି, କିଛି ଅସୁବିଧା ନାହିଁ। କିଛି ତାର ଭଗବାନ ଯେତେବେଳେ ଯେଉଁ ପର୍ବତ କେତେ କୋଶରେ ଥିଲା, ହଁ 84 କୋଶ କୋଉଠି, ଗୋବର୍ଦ୍ଧନ ପର୍ବତ କେତେ କୋଶ, ବୃନ୍ଦାବନ 84 କୋଶ ନା, ଗୋବର୍ଦ୍ଧନ 7 କୋଶର ପର୍ବତ, ତାର 7 କୋଶର ପର୍ବତ ତାର ଭିତରକୁ ସେ ଯାଇଥିବ କି ନାହିଁ, ଯେତିକି ଉପରକୁ ଥିଲେ ତା ତଳକୁ ତ କିଛି ଥିବେ ନା, ତା ସେଠୁ ଯେତେବେଳେ କୃଷ୍ଣ ଉଠେଇଥିବେ ତା ସେଠି ଖାଲ ହେଇଥିବ କି ନାହିଁ, ତା ଏତେ ଜୋର ବର୍ଷା ହଉଛି ପାଣି ପଶିଯିବ କି ନାହିଁ। ଆଚ୍ଛା କୃଷ୍ଣ ଯଦି ଟେକିଥିବ ପର୍ବତରକୁ, ତାର କୃଷ୍ଣ 7 ବର୍ଷର ବାଳକ ଥିଲେ, ବଡ଼ ହେଇଥିଲେ କୃଷ୍ଣ, ଗୋବର୍ଦ୍ଧନ ଟେକିଲା ବେଳେ କୃଷ୍ଣ ବଡ଼ ହେଇଥିଲେ କି, ବଡ଼ ହେଇନାହାନ୍ତି, କେବଳ ବ୍ରଜ ଭିତରେ ଗୋଟିଏ ଲୀଳାରେ ବଡ଼ ହେଇଛନ୍ତି, ଆଉ କୌଣସି ଲୀଳାରେ ବଡ଼ ହେଇନା, ସେ ଲୀଳାକୁ କିଏ ଦେଖିନା, ସେଥିପାଇଁ ସେ ବଡ଼ ହେଇଥିଲେ। ସେଟା ହଉଛି ଅଘାସୁର, ଅଘାସୁର ମୁଖରେ ତା ସେ ପୁରା ଆକାଶକୁ ଲାଗିଥିଲେ ନା ତା ପାଟିଟା, ଅଘାସୁର ମୁଖରେ ବନ୍ଦ ହେଇଥିଲା, ସେତେବେଳେ ସକାଳେ ସବୁ ମୂର୍ଚ୍ଛିତ ହୋଇ ରହିଥିଲେ, କିଏ ତ ଦେଖିନାହାନ୍ତି ବ୍ରଜରେ, ମାନେ କୃଷ୍ଣ ଏତେ ବଡ଼ ରୂପ ଧରିଛନ୍ତି, ଦେଇଦେବ ହାଲାଗୁଲା ହେଇଛି, ବାହାର କରିଦେବେ ବାଟେଇକି ବ୍ରଜବାସୀମାନେ, ଇଏ ଗୋଟେ ଯାଦୁକର ଆଇଲାଣି ନନ୍ଦ ପୁଅଟାକୁ ବାହାର କରି, ଇଏ କୁଆଡ଼େ ଏଇଟା କ'ଣ ହେଲା, ଇଆର ପାଇଁ ବିପଦ ହେଉଛି ବୋଧେ, ଏତେ ଅସୁର ଆସୁଛନ୍ତି। କୃଷ୍ଣ ଡରନ୍ତି ବୃନ୍ଦାବନରେ, ସେ ଭଗବାନରେ ବି ଡରନ୍ତି, ବ୍ରଜବାସୀମାନଙ୍କର ଏତେ ଶୁଦ୍ଧ ପ୍ରେମ ପିଟିକି ବାହାର କରିଦେବେ, ପଳ ଏ ନନ୍ଦଙ୍କର ବୁଢ଼ା ବୟସରେ ପୁଅ କେଉଁଠି ଆଣିଛି, ବେଳେବେଳେ ତାଙ୍କୁ ଡାଉଟ୍ ଲାଗେ, ଇଏ ନନ୍ଦର ପୁଅ ଭଳିଆ ଦେଖାହଉନି, ନନ୍ଦ ମହାରାଜ ଟିକେ ନନ୍ଦର ପୁଅ ଭଳିଆ କାହିଁ ଦେଖା ହବ, ଅଛି ତ ଏମିତି ଗୋଟେ ମୁଁ ପଢ଼ୁଥିଲି, ମିଟିଂ କଲେ ଥରେ ବସିକି ବ୍ରଜବାସୀମାନେ, ଏତେ ବିପଦ ପରେ ଥରେ ମିଟିଂ କଲେ ବସିକି ସବୁ ବ୍ରଜବାସୀମାନେ, ଯେ ଦେଖ ଗୋଟେ କ'ଣ କରିବା, ଆଉ ଏତେ ବ୍ରଜରେ ଆଗରୁ ଆମର ଏତେ ବିପଦ ନଥିଲା, ଆମେ ଆରାମସେ ରହୁଥିଲୁ, କ୍ଷୀର ଟିକେ ବିକି ଦେଉଥିଲୁ ଆମର ରହୁଥିଲୁ, ତ ଆମର ବିବାଦ ଏତେ ବି କଂସ ସାଙ୍ଗରେ କିଛି ନଥିଲା, କର ଦେଇ ଆସୁଥିଲୁ, ସବୁ ଠିକ୍ ଥିଲା, ନନ୍ଦର ପୁଅ ହବା ଦିନରୁ ସବୁ ପ୍ରକାର ଡୁଆ ହେଉଛି, ଆମକୁ ଡର ବି ଲାଗୁଛି, କାହିଁକି ସବୁ ଯେଉଁ ବିଭିନ୍ନ ଲୀଳା ସବୁ ଆସିକି କାଳିଆ ଦମନ ଏଇ ଲୀଳା ସବୁ ଆସିକି ବ୍ରଜରେ ବର୍ଣ୍ଣନା କରନ୍ତି, କହିଲେ ଇଏ କୌଣସି ଅଲଗା ଲୋକ, ଇଏ ନନ୍ଦର ପୁଅ ନୁହେଁ, ତାର ମିଟିଂ ବସିଲା ଆକୁ ନନ୍ଦର ବ୍ରଜରୁ ବାହାର କରାହବ, ଦେଖ କୃଷ୍ଣଙ୍କୁ ଏ ଜଗତରୁ ବାହାର କରିବା ପାଇଁ ବାହାରିଲାଣି, ତୁମେ ଏଠି ପଟା ଦେଖୁଛ, ମୋର ପଟା ଅଛି, ଆଇଡି ଅଛି, ତୁମ କାଳ ଠେଲି ବାହାର କରିବନି, ତେଣୁ ସମସ୍ତେ ପୁରା ଗୋଟେ ମିଟିଂ କଲେ, ଆମେ କୃଷ୍ଣଙ୍କୁ ନନ୍ଦ ମହାରାଜଙ୍କୁ କହିବା, ସେ ତାଙ୍କ ପୁଅକୁ ନେଇ ସେ କୋଉଠି ଛାଡ଼ିକି ଆସୁଛନ୍ତି, ସେ ପୁଅ ତାଙ୍କ, ଆଉ ସମସ୍ତେ କହିଲେ ନନ୍ଦ ମହାରାଜ ଯଶୋଦାଙ୍କର ରୂପଟାକୁ କୃଷ୍ଣ ରୂପ ସହିତ ମେଳାଯାଉ, କାରଣ ବାପ ପୁଅର ଭାବିଲେ କେମିତି ଜାଣିବ ତୁମ ପୁଅ ବୋଲି, ତୁମର ଗୋଟେ ଲୋକ ଜଣେ ତାଙ୍କ ପୁଅ ବୋଲି, କି ତୁମର ବାପା ଫଟୋ ତୁମେ ଆଣ ମୁଁ କହିଦେବି, ତୋ ବାପା କିଏ, ତୁମେ କାହା ଫଟୋ ପୁଣି 4ଟା ଫଟୋ ଆଣ ମୁଁ କହିଦେବି, ତୁମ ତୋ ବାପା କିଏ ତା ଭିତରୁ, ତୁମେ କେମିତି ଜାଣିବ ସେ ତୁମର ପୁଅ ବୋଲି, ତୁମର ଝିଅ ବୋଲି, ମନେକର ତୁମେ ଜନ୍ମ ଦେଇଦେଲେ, ତୁମେ ଯାଇକି ଅଛ ବିଦେଶରେ, ତୁମ ଝିଅଟାକୁ ତୁମ ସ୍ତ୍ରୀ କ'ଣ କଲା, ସେ ଦେଇଦେଲା ତାର ଅନ୍ୟ ଜଣଙ୍କ ଲୋକକୁ ଦେଇଦେଲା, ତୁମେ କିନ୍ତୁ କେବଳ ଜାଣିଲ ସେ ମୋର ଗୋଟେ ଝିଅ ହେଇଛି, 5 ବର୍ଷ ପରେ ତୁମେ ଆଇଲ, ସେ ଝିଅଟାକୁ ଆଣି ତ 2ଟା ଝିଅକୁ ଆଣି ଛଡ଼ା ହବ, ତୁମେ କେମିତି ଚିହ୍ନ ଏଇ ମୋର ଝିଅ ବୋଲି, ଚିହ୍ନର ଅଛି ନା, କପାଳରୁ ଚିହ୍ନା ଯାଏ, ନାକରୁ ଚିହ୍ନା ଯାଏ, କାନରୁ ଚିହ୍ନା ଯାଏ, ପାଦରୁ ଚିହ୍ନା ଯାଏ, ଏସବୁ ଜାଗାରୁ ଧରିହବ, ଆଗେ ଦେଖାଯିବ ତା କାନଟା କେମିତିଆ, ତା ନାକଟା କେମିତିଆ, ତା କପାଳଟା କେମିତିଆ, ତା ପାଦଟା କେମିତିଆ, ସେଥିପାଇଁ କୁନ୍ତି ବାରବାର କହୁଥିଲେ ନା, ଏ ଯୁଧିଷ୍ଠିର ମହାରାଜ ବାରବାର କହୁଥିଲେ କୁନ୍ତିକୁ, ସନ୍ଦେହ ଆସୁଥିଲା, କାରଣ ଯେତେବେଳେ କର୍ଣ୍ଣ ପାଦକୁ ଦେଖୁଥିଲେ ସେ କହିଲେ ମୋ ମାଆର ପାଦ ଭଳିଆ ଦେଖାହଉଛି, ସବୁବେଳେ ସେ ଚିନ୍ତା କରୁଥିଲେ ଆମ ବଂଶରେ କିଏ କି, କାରଣ କୁନ୍ତିକୁ ପ୍ରଣାମ କରନ୍ତି କିଏ, ଯୁଧିଷ୍ଠିର ମହାରାଜ, ସେ ସବୁବେଳେ ଯେତେବେଳେ ଦେଖେଇ ଦିଅନ୍ତି ତା ମନ ପିଡ଼ାରେ, ମୋତେ ସନ୍ଦେହ ଲାଗୁଛି କି ମୋ ମା ମୋର ଆମର କିଏ ସମ୍ବନ୍ଧ କି, ସେଥିପାଇଁ ଯେତେବେଳେ କୁନ୍ତି କହିଲେ ସରି ଯୁଧିଷ୍ଠିର କହିଲେ କୁନ୍ତିକୁ ଗଙ୍ଗାରେ, ସରି କୁନ୍ତି କହିଲେ ଯୁଧିଷ୍ଠିରଙ୍କୁ, ଜଳ ଦିଆହଉଛି ନା ସବୁ ମନ୍ତ୍ର ଦିଆହଉଛି ସମସ୍ତଙ୍କର, ଜଣେ ଜଣେ କୁନ୍ତିଙ୍କର କେହି କେହି ପୁଅ ମରିନାହାନ୍ତି, ଗାନ୍ଧାରୀ ଯାଇଥିଲେ 100 ପୁଅକୁ ଜଳ ଦେବା ନାହିଁ, କୁନ୍ତି ଯାଉଥିଲେ ନା, ସେ ସମସ୍ତଙ୍କର ସନ୍ଦେହ ଲାଗୁଥିଲା କୁନ୍ତି କାହିଁ ଯାଉଛନ୍ତି, ଭାବୁଥିଲେ ହଁ ତାଙ୍କର ଦୁଃଖ ପରିବାରରେ ଯାଉଛନ୍ତି, କିନ୍ତୁ କୁନ୍ତି ଯାଇଛନ୍ତି କାହା ପାଇଁ ଜଳ ଦେବା ନାହିଁ କି, କର୍ଣ୍ଣ ପାଇଁ, ସେଥିପାଇଁ ସେ କହୁଥିଲେ ଟିକେ କର୍ଣ୍ଣ ପାଇଁ ଦିଅ, ଯୁଧିଷ୍ଠିର ରାଗିଗଲେ କର୍ଣ୍ଣ କିଏ, ସେ ତ ପୁତ୍ର, ସିଏ କିନ୍ତୁ କେବେ କହିନାହାନ୍ତି ନା ତାଙ୍କର ଜୀବନ ଚରିତ୍ର କେବେ କହିନାହାନ୍ତି, ଗୋଟେ ଦୃଷ୍ଟିରୁ ଲଜ୍ଜା ଆଉ ଗୋଟେ ଦୃଷ୍ଟିରୁ ସ୍ନେହ, ଯେଉଁଟା ଗୋଟେ ଉନ୍ନତ ମାନବ ଲୋକ ବା ଯାହା କୁହନ୍ତି ଭଗବାନଙ୍କର ଭକ୍ତ ବା ଏତେ କ'ଣ ସହଜ କି, କେତେ ଉଦାର କେତେ ସହନଶୀଳ କୁନ୍ତି କରିଛନ୍ତି ଦେଖୁନା, ପୁଅ ଆଜି ବିବାହ ହେଇକି ରାଜା ହେବାକୁ ବସିଲେଣି, ଏତେ ବଡ଼ ମହାଭାରତ ହେଇଗଲାଣି କିନ୍ତୁ କେବେ ତାଙ୍କ ଇତିହାସ କହିନାହାନ୍ତି, ଆଉ ସେଭଳିଆ ପୁଅ କର୍ଣ୍ଣ ଭଳିଆ ପୁତ୍ର ବି ସିଏ ବି ସୂର୍ଯ୍ୟପୁତ୍ର ନା, ତାକୁ ବିସର୍ଜନ ଦେଇଦେଇଛି, ସିଏ ଦୁଃଖକୁ ସହିକି ରହିଛନ୍ତି। କାହା କହିପାରିବେନି ରାଜବଂଶ ପରମ୍ପରାର କଥା ନା, ଏଇଟା କାହାକୁ କହିବେ? କ'ଣ ଆମ ଭଳିଆ ମୂଲ ମୂଲିଆ ମୁଣ୍ଡ ହେଇଛି କି? ବଡ଼ର ବଡ଼ର ହିଁ କହିଦେବ ମୂଲିଆ ମୁଣ୍ଡ ଗୁଡ଼ା ନା, ସେ ଝିଅ ଗୁଡ଼ା ବାହା ବାପୁରୁ କହିଲେ ଏ ମୋର ସେ ଗାର୍ଲଫ୍ରେଣ୍ଡ ଥିଲା, ସିଏ କହୁଛି ମୋର ଏଇଟା ତୁମେ ଗୋଟା ମୂଲିଆ ମୁଣ୍ଡ ଗୁଡ଼ା, ତୁମର ଗୋଟେ କ'ଣ ଅଛି କିଛି, ତୋର ମାନମର୍ଯ୍ୟାଦା ଅଛି? ଦେଖୁନା ସେ କେମିତିକା ରାଜଘର ରାଜଘରର ଝିଅ ନା, ରାଜକନ୍ୟା ନା, ସେଇଟା କରିଛନ୍ତି କାହା କହିବେ ଦୁଃଖ? ସେ କେତେ ଦିନ ଚାପିକି ରଖିଲେ, ବିବାହ ହେଇ ପଣ୍ଡକୁ ବିବାହ ହେଇ ପୁତ୍ର ଆସି ପୁତ୍ର ବିବାହ ହେଇକି ମହାଭାରତ ଯୁଦ୍ଧ ସରିଲାଣି, ରାଜା ହବାକୁ ବସିଲେ, ତୁ ହୃଦୟ ଭିତରେ ରଖିଛନ୍ତି ତାକୁ। ଆଉ ସ୍ନେହଟା କେବଳ ବାହାରିକି ଯାଇପାରୁନି, କାହା ପାଖରୁ? କର୍ଣ୍ଣଙ୍କ ପାଖରୁ। ସେଥିପାଇଁ ମହାଭାରତ ପୂର୍ବରୁ କର୍ଣ୍ଣଙ୍କୁ ଭେଟିଥିଲେ, କର୍ଣ୍ଣଙ୍କୁ ସାକ୍ଷାତ କରିଥିଲେ ନା, କହିଥିଲେ କହିଲେ ମା ଏଟା ବିଳମ୍ବ ହେଇଯାଇଛି, ମୋତେ ଯେତେବେଳେ ଅର୍ଜୁନ ବାହାର କରିଦେଉଥିଲେ, ପାଣ୍ଡବମାନେ ବାହାର କରିଦେଲେ, ସେତେବେଳେ କେହି ମୋତେ ଜଗତରେ ପରିଚୟ, ମୋର ପରିଚୟ ମୁଁ ଜାଣିନଥିଲି, ମୋତେ କେହି ଆଶ୍ରୟ ଦେଇନଥିଲେ, ମୋତେ କିଏ ଆଶ୍ରୟ ଦେଇଥିଲେ? ଦୁର୍ଯ୍ୟୋଧନ। ସେଥିପାଇଁ ମୁଁ ପୁରା ଏକ ପ୍ରକାର ଋଣ ହେଇଯାଇଛି, ଋଣୀ ହେଇଯାଇଛି। ତୁମେ ଚିନ୍ତା କରନି, ତୁମର ସେ ପାଞ୍ଚଟି ପୁତ୍ର ରହିଲେ, ଅର୍ଜୁନ ମଲେ ପାଞ୍ଚ, ମୁଁ ମଲେ ବି ପାଞ୍ଚ। କୁନ୍ତି ଥିଲେ ଭଗବାନଙ୍କର ଯିଏ ଭକ୍ତ ହେଇଛନ୍ତି, ଛାତିରେ ପଥର ପକେଇକି କୋଉଠି କୁହନ୍ତିନି, ଛାତିରେ ପଥର ତାଙ୍କର ନଦା ହେଇଛି। ଆର ଦୁଇ ଜଣ ଟ୍ୟାଲେଣ୍ଟ ପୁତ୍ର, କୋଉ ମା କହିବ ମୋର ଯଦି କୁନ୍ତି ଜାଗାରେ ଆମେ ଥାନ୍ତେ, ଆମେ କାହାକୁ ଲସ୍ କରିବା ପାଇଁ ଚାହିଁବା? ଭାବିଲେ ତୁମେ ଯଦି କୁନ୍ତି ହେଇଥାନ୍ତ, ତୁମେ କର୍ଣ୍ଣକୁ ଛାଡ଼ିବ ନା ଅର୍ଜୁନକୁ ଛାଡ଼ିବ? ହଁ, କାହାକୁ ଛାଡ଼ିପାରିବ? କାହାକୁ ଛାଡ଼ିପାରିବ? ମା ନା, ମାର ହୃଦୟ। ଆ ଦୁଇ ଜଣ ସଦ୍ଗୁଣ ସତ୍ପୁତ୍ର, ତୁମେ କାହାକୁ ଚାହିଁବ ମୋର ଗୋଟେ ପୁତ୍ର ଚାଲିଯାଉ ବୋଲି? ସେମାନେ କୁନ୍ତିଙ୍କର ମହାଭାରତ ମହାଭାରତଟା ସେଣେ ଚାଲିଛି ମହାଭାରତ, ଏଣେ ତାଙ୍କର ସ୍ନେହଟା ସବୁବେଳେ ମୋର କେଉଁ ପୁତ୍ର ରହିବ? ଜଣେ କୃଷ୍ଣଙ୍କର ଐକାନ୍ତିକ ଭକ୍ତ, ଆଉ ଜଣଙ୍କୁ ମୁଁ ଛୋଟ ପିଲାବେଳୁ ଜନ୍ମ ଦେଇକି ଗୋଟେ ଅଜ୍ଞାତ ଶିଶୁଟାକୁ ମୁଁ ଜଳୁ ନିଜ ହାତରେ ଠେଲି ଦେଇଛି, ଗୋଟେ ଅନାଥ କରିଦେଇଛି ମୁଁ। କୁନ୍ତି ଜାଣନ୍ତି ସବୁ, ଭଗବାନଙ୍କର ଭକ୍ତ ନା, ସବୁ ଜାଣନ୍ତି, ସବୁ ସହନ୍ତି। ଏମିତି କେମିତି ପରିସ୍ଥିତିରେ ଭଗବାନ ଭକ୍ତକୁ ରଖନ୍ତି ସେଇଟା ସେ ଜାଣନ୍ତି। ସେଥିପାଇଁ ସେତେବେଳେ କହୁଛନ୍ତି, ଏଇ ପାଦ କଥାରେ ମୋର ମନେ ପଡ଼ିଗଲା, କହୁଛନ୍ତି ନା ଯୁଧିଷ୍ଠିର ତୁମେ ଦିଅ, ସେଠି ସେ କହିଲା କହିଲେ କାହିଁ ସେ ତ ସତପୁତ୍ର କହିଲେ ନାଇଁ ନାଇଁ, ସେଠି ଇତିହାସଟା ଗଙ୍ଗା ଜଳ ଭିତରେ ତାଙ୍କ ଇତିହାସ କହୁଛନ୍ତି, ମୁଁ ଏମିତି ଏମିତି କନ୍ୟା ଥିଲି, ସୂର୍ଯ୍ୟ ପୁତ୍ର ଆସିଲି, ସୂର୍ଯ୍ୟ ଆସିଲେ, ସୂର୍ଯ୍ୟ ତୁମକୁ କହିଲେ ନା ଆଜ୍ଞା ମୁଁ ପରୀକ୍ଷା ପାଇଁ, ସୂର୍ଯ୍ୟ କହିଲେ ନାଇଁ ପରୀକ୍ଷା ସହିତ ସମ୍ପର୍କ ନାହିଁ, ମୁଁ ଆସିଛି ମାନେ ବିଫଳ ହବନି, ବର କହିଲେ ମୁଁ ବିବାହ ହେଇନି, ନ ବିବାହ ହବ କିଛି ଅସୁବିଧା ନାହିଁ, ମୁଁ ଦୃଷ୍ଟିରେ ତୁମକୁ ସନ୍ତାନ ଦେଉଛି। ତାପରେ ସେ ସନ୍ତାନକୁ ଭସେଇ ଦେଇଥିଲି। ଯୁଧିଷ୍ଠିର ବହୁତ କ୍ରୋଧ କଲେ, ସେ କହିଲେ ସେ କହିଲେ ମୁଁ ସବୁବେଳେ ସନ୍ଦେହ କରୁଥିଲି ତାର ପାଦକୁ ଦେଖିକି, କର୍ଣ୍ଣର ପାଦକୁ ଦେଖିକି, ମୁଁ ଆପଣଙ୍କୁ ପ୍ରଣାମ କରେ ନା, ଆପଣଙ୍କ ପାଦକୁ ମୁଁ ଦେଖିଛି, ମୋତେ ଲାଗୁଥିଲା ମୋ ଭାଇ ବୋଲି, ତୁମେ ଏତେ ମୋତେ କହିନ, ତୁମ ହୃଦୟଟା ଏଭଳି? ଆରେ କୁନ୍ତି ଦେଖ, କୁନ୍ତି କେଉଁ ପରିସ୍ଥିତିରେ ପଡ଼ିଛନ୍ତି, ମା ତୁମର ହୃଦୟଟା ଏଭଳି, ନାରୀର ଗୋଟେ ହୃଦୟ ଏଭଳି, ଏତେଦିନ ସେ କୌଣସି ଗୋଟେ କଥାକୁ ରଖିପାରନ୍ତି? ସେ ଅଭିଶାପ ଦେଇଦେଲେ, ମୁଁ ଆଜି ଆଜିଠୁ ଅଭିଶାପ ଦେଉଛି, ନାରୀ କୌଣସି କଥାକୁ ଭିତରେ ରଖିପାରିବେ, ସେ କୌଣସି କଥା ଭିତରେ ରଖିପାରିବେ, ସେ ଗଙ୍ଗା ଜଳ ଧରିକି ଅଭିଶାପ ଦେଇଦେଲେ। ଆଉ ତାଙ୍କୁ କଷ୍ଟ ଲାଗିଲା ବହୁତ ନା, କିନ୍ତୁ ସେ କୁନ୍ତିଙ୍କର ହୃଦୟରେ କେତେ ଦୁଃଖ, କେତେ ବଡ଼ ଜାଣିଦେବେ ନା ସବୁ। ମୁଁ ଏଇ କଥାରେ କହୁଥିଲି, ନନ୍ଦବ୍ରଜରେ ସବୁ କଥାବାର୍ତ୍ତା ଚାଲିଲା, କୃଷ୍ଣଙ୍କର ତମେ ବସି ଗୋଟେ ମିଟିଂ ଚାଲିଲା, ଆଉ ଠେକା ଭିଡ଼ିକି ସବୁ ବାଡ଼ି ଧରିକି ସରଳା ବ୍ରଜବାସୀ ଭାଇଚାରିଆ ଲୋକ, ଆରେ କୃଷ୍ଣ ନନ୍ଦର ପୁଅ ନୁହନ୍ତି, କେଉଁଟା ମିଳୁଛି, ତା ପାଦ ମିଳୁଛି, ହାତ ମିଳୁଛି, ତା କଥା ଭାଷା କେତେ ଚକଲା, ଏଟା ନନ୍ଦ କେତେ ଧୀର, ଇଏ ତା ପୁଅ ନୁହେଁ, ସେ କୋଉଠୁ ପୁଅ କରିକି ଆଣି ତାକୁ ବ୍ରଜରୁ ବାହାର କର ନା, ଗଣ୍ଡଳ ବହୁତ ହେଲା। ଆଉ ଶୁଣିକି ରାଧାରାଣୀଙ୍କର ମନ ପୁରା ଦୁଃଖ, କୃଷ୍ଣଙ୍କୁ ବ୍ରଜରୁ ବାହାର କରିଦେବେ, ବାପାକୁ ଯାଇ ଦୌଡ଼ିଲେ, ବାପା ଏମିତି କ'ଣ ମିଟିଂ ଫିଟିଂ ଚାଲିଲାଣି, ତାଙ୍କ ସବୁ ବ୍ରଜବାସୀ ମାନେ ସମସ୍ତେ ମିଶିକି, ଆବୃଷମାନଙ୍କୁ ରାଜା ଆବୃଷମାନ ରାଜା ବହୁତ ବୁଦ୍ଧିମାନ, ତାଙ୍କୁ ସ୍ମରଣ ଆସିଲା, ରାଧାରାଣୀ କହୁଛନ୍ତି ଏ କଥା, ରାଧା କହୁଛି ଏ କଥା, କୃଷ୍ଣଙ୍କୁ ବ୍ରଜରୁ ବାହାର କରିଦେବେ ନା, କାହିଁକି ତାଙ୍କୁ ସବୁଠୁ ଆଶ୍ଚର୍ଯ୍ୟ ଲାଗୁଥିଲା, ଏତେ ଅସୁର ଆସୁଛି, ଏଭଳିଆ ଲୀଳା ହେଉଛି, ଏହା କରୁଛି, ଏତେ ଅସୁରମାନଙ୍କୁ ମାରୁଛି, ସେଠୁ ସେ ଯାଇକି ସ୍ମରଣ କରିଦେଲେ ଗର୍ଗର ବାକ୍ୟ, ତୁମେ ଭୁଲି ଯାଉଛୁ କି ଏ ବ୍ରଜକୁ ରକ୍ଷା କରିବ କିଏ, କୃଷ୍ଣ। କିଏ କହିଛନ୍ତି, ଶ୍ରେଷ୍ଠ ବ୍ରାହ୍ମଣ ଗର୍ଗାଚାର୍ଯ୍ୟ କହିଛନ୍ତି, ସେ ନାମକରଣ କଥା ଗୁଡ଼ିକ କିଏ ଯାଇ କହିଲେ, ବୃଷଭନ ରାଜା କହିଲେ, ତାଙ୍କୁ ସ୍ମରଣ କରିଦେଲେ ରାଧାରାଣୀ, ବାପା ଏଇଟା ଯାଇ କୁହ, ସେ ଭୁଲି ଯାଇଛନ୍ତି, ସେ ବାହାର କରିବା କ'ଣ ବସିଲେଣି, ଯାହା ଘର ଯିଏ ବ୍ରଜ ତିଆରି କରିଛନ୍ତି ତାଙ୍କୁ ବାହାର କରିବାକୁ ବସିଲେଣି ପ୍ରେମରେ, ଇଏ ହେଲେ ବ୍ରଜବାସୀ। ବହୁତ ସରଳ ଥିଲେ। ଏଇ ପ୍ରଶ୍ନ ଆସୁଛି ନା, ଏଇ କଥା ମୁଁ କହୁଥିଲି, ତାହେଲେ କୃଷ୍ଣ ଯେତେବେଳେ ଟେକିଥିବେ କେଉଁଟା, ଏଇନା ବର୍ଷା ହଉଛି ନା, ହେଭି ବର୍ଷା, ଗୋବର୍ଦ୍ଧନ ଧାରଣ କରୁଛି, ତାହେଲେ ସେଠି କ'ଣ ହେଇଥିବ, ଗର୍ତ୍ତଟା ହେଇଥିବ, ତାହେଲେ ଏତେ ଭୀଷଣ ବର୍ଷା ସେଠି ତ ପାଣି ଭର୍ତ୍ତି ହେଇଥିବ ନା। ଅଲକ୍ଷ୍ୟରେ ସେ ଶେଷ କ'ଣ କରିଛନ୍ତି, ବେଷ୍ଟନ କରିକି ରହିଲେ। ଶେଷ ବଳରାମଙ୍କର ଅବତାର ଶେଷ ନା, ତେଣୁ ସବୁ କେତେଟା ପୁରୁଣା ପିକ୍ଚର ତୁମେ ଦେଖିପାରିବ, ପୁରୁଣା ଯୋଉଠି ସବୁ ପୁରୁଣା ଆର୍ଟରେ ସବୁ ଅଛି। ଗୋବର୍ଦ୍ଧନ ଭଗବାନ ଠିଆ କରିଛନ୍ତି ଶେଷ ନାଗ, ସେ ପୁରା ସେ ଗୋବର୍ଦ୍ଧନ ଚାରିକରେ ଯୋଉଠି ବ୍ରଜବାସୀ ମାନେ ସବୁ ଅଛନ୍ତି, ଗାଭୀମାନେ ସବୁ ଅଛନ୍ତି, ତା ଚାରିକରେ ସେ ଶୋଇକି ରହିଛନ୍ତି, ଭୂମିରେ ସବୁ ଶୋଇକି ରହିଲେ। ଆଉ ଜଳ କୁଆଡ଼େ ଯିବ, ନଦୀ ବନ୍ଧ ହେଇଗଲା, ଆଉ ଡ୍ୟାମ୍କୁ ଯେମିତି ହରେ ଶେଷ ତାଙ୍କର ଡ୍ୟାମ୍ କରିଦେଲା ଆଉ। ଆଚ୍ଛା, ପର୍ବତ ଟେକିଲେ, ପର୍ବତରେ ଟେକିବାକୁ ହେଲେ କୃଷ୍ଣ କେତେ କେତେ ଫୁଟ ରହିଛନ୍ତି, କୃଷ୍ଣ ସାତ ବର୍ଷର ବୟସ, ସାତ ବର୍ଷର ବାଳକଟା କେତେ ଫୁଟ ହେଇଥିବ ଭାବିଲେ, କେତେ ଫୁଟ, ସାତ ବର୍ଷର ପିଲାଟା କେତେ, 4 ଫୁଟ, 3 ଫୁଟ, 3.5 ଫୁଟ ମ୍ୟାକ୍ସିମମ୍ ଡେଙ୍ଗା ହେଇଗଲେ 4 ଫୁଟ, 4 ଫୁଟ ହେଲେ ବ୍ରଜବାସୀ ମାନେ କେତେ ଫୁଟ ଥିବେ, ବୃଷବ ମାନେ ଗାଭୀ ମାନେ ସବୁ ଆସିଥିବେ। ଆଚ୍ଛା, 4 ଫୁଟ କୃଷ୍ଣ, 3 ଫୁଟ କି 3.5 ଫୁଟ ଥିବେ, ହାତଟା ହାତରେ ବି ଦେଖିଛନ୍ତି ନା, ହାତଟାକୁ ମିଶା 2 ଫୁଟ, 5 ଫୁଟ ନା, 5 ଫୁଟ ଭିତରେ ତାଙ୍କର କ'ଣ ସବୁ ଧରିଦେଲେ, ଧରିଗଲେ ମୁଣ୍ଡ ବାଜିବ। ଦେଖୁନ କୃଷ୍ଣ ଯେତେବେଳେ ପିକ୍ଚରଟା ଯୋଉ ହେଇଛି ଗୋବର୍ଦ୍ଧନ ଧରିଛନ୍ତି, କେତେ ଉଚ୍ଚାର ରହିଛି, ବ୍ରଜବାସୀ ମାନେ ପିଲାମାନେ ସବୁ ବାଡ଼ି ଠେଲୁଥିଲେ କୃଷ୍ଣ, ଆଉ ସବୁ ଯଶୋଦା ମାତା କାନ୍ଦୁଥିଲେ ଖାଲି, ମୋ କାହ୍ନା ଏତେ ଇଏ, ସେ ଏକୁଟିଆ ଧରିକି ରହିଛି ତା ହାତ, କ'ଣ ହଉଥିବ, ଏମାନେ ସବୁ ଖାଲି ବସିକି ହୋ ହାଲା ହଉଛନ୍ତି, କିଛି କରୁନାହାନ୍ତି। ଯଶୋଦା ମାତା କାନ୍ଦିଲେ ସବୁ ସଖା ମାନେ ସବୁ ଆଉ ବାଡ଼ି ଠେଙ୍ଗା ଧରିକି ସବୁ ଲଗେଇଲେ ଟେକ, ବାଡ଼ି ଠେଙ୍ଗା ତୁମେ ଲଗେଇବ, ବାଡ଼ି ଠେଙ୍ଗା ଲଗେଇ କହିଲେ, କାହ୍ନା ତୁ ଗୋଟେ କାମ କର, ହାତଟା ଟିକେ ବଦଳା, ଟିକେ ରେଷ୍ଟ ନେ, ଆମେ ଠେଲେକି ଧରୁଛୁ। ଆସି ତା ଟେକିଲେ, ଆଉ ଟେକିଲା ବେଳକୁ କୃଷ୍ଣ ଜାଣିଛନ୍ତି, ଆରେ ସେ ଭଗବାନ ସଂକଳ୍ପ ଶକ୍ତିରେ ଟିକେ ହଲେଇ ଦେଲେ ଆଉ କ'ଣ, ଦେଖଲେ ହୋ ହାଲା ହେଲେ ରେ, ଗଡ଼ିବିଡ଼ ଗଡ଼ିବିଡ଼, ସେଠୁ ଚୁପଚାପ ପୁଣି ହାତକୁ ଧରିଲେ ଭଗବାନ କୃଷ୍ଣ। ଯେତେବେଳେ କୃଷ୍ଣ ଗୋବର୍ଦ୍ଧନ ଉଠେଇଲେ ଏମିତି ଅଙ୍ଗୁଠିରେ, ସେତେବେଳେ କୃଷ୍ଣଙ୍କର ସଂକଳ୍ପ ଶକ୍ତିରେ ଗୋବର୍ଦ୍ଧନ ଗୋଟେ ପର୍ବତ ପଡ଼ିଲା ତଳେ। କୃଷ୍ଣ ସେଇ ପର୍ବତ ଉପରେ, ସେଇ ଯୋଉ ପ୍ରସ୍ତର, ସରି ପର୍ବତ ନାହିଁ, ସେ ପ୍ରସ୍ତର ଉପରେ ପ୍ରସ୍ତର ଖଣ୍ଡେ ଝଡ଼ିକି ରହିଲା ପଡ଼ିଲା, ଦେଖିଲ ବଡ଼ ବଡ଼ ପଥରଟା ଯୋଉ ଗଡ଼ି ଗଡ଼ି ସେଥିରେ ଗୋଟେ ଖସିପାରିଲା। ଆଉ କୃଷ୍ଣ ତାରି ଉପରେ, ଆଉ ତୁମେ ମୁଖାର ବିନ୍ଧ ଯାଉଛ ଆଉ କ'ଣ ଜାଣୁଛ, ଏଇଠି କ୍ଷୀର ଢଳା ହେଉଛି ଆଉ ଏଠି କ'ଣ, ଆଉ କୃଷ୍ଣ ଯୋଉ ପ୍ରସ୍ତର ଖଣ୍ଡ ଅଛି ତାରି ଉପରେ ଠିଆ ହେଇକି ଧରିଥିଲେ, ତାହେଲେ ପଥର ଖଣ୍ଡର ହାଇଟ୍ଟା କେତେ ହେଇଗଲା, ସେ 4-5 ଫୁଟ। ତାପରେ କୃଷ୍ଣ ତାପରେ ଚଢ଼ିଲେ, ଚଢ଼ି ତାପରେ ଠିଆ ହେଲେ, ବ୍ରଜବାସୀମାନେ ଆରାମସେ ଭିତରକୁ ଆସିଲେ, ଏଣେ ଚାରିକରରେ ଶେଷ ତାଙ୍କର ବେଷ୍ଟନ କରିଦେଲେ, ଆଉ ଜଳ ପ୍ରବେଶ କରିପାରିଲା। ଇଏ ତାଙ୍କର ଆସୁଛନ୍ତି ରେଡ଼ି ହେଇକି, କାହାକୁ ହସ୍ତିକୁ ଧରି, ଆଉ ମରୁଦଗଣକୁ ଧରି, ଆଉ ପ୍ରଳୟକାରୀଣ ପୁରା ଏଠି ଲେଖିଲେ ବା, ନନ୍ଦ ଗୋକୁଲ ମାସାରେ ପିଡ଼ୟ ମାସୁ ଉଚ୍ଚସା, ପିଡ଼ୟ ମାସୁ ଗୋକୁଲମ ପିଡ଼ୟ ମାସୁ ଧାରା ସମ୍ପତ୍ତି ଆସାରେ, ଧାରା ସମ୍ପତ୍ତି ମାନେ ଏତେ ଜୋର ବର୍ଷା ବର୍ଷୁଥିଲା, ପରେ ଧାରା କରୁଥିଲେ, ବର୍ଷା ଧାରା ଲାଗିଛି ରେ, ସେଠି ଲେଖା ଭାଗବତ ଦ୍ୱାଦଶ ଏକାଦଶ କୁମ୍ଭ ପ୍ରଳୟ ଦ୍ୱାଦଶରେ, ହାତୀ ଶୁଣ୍ଢରୁ, ହାତୀର ଶୁଣ୍ଢ, ତା ଶୁଣ୍ଢରୁ ଯେମିତି ପାଣି ବାହାରେ, ସେଇଭଳିଆ ପ୍ରଳୟ କାଳରେ ବର୍ଷା ହବ। ଏ ଘର ଘର 3 ତାଲା ବିଲ୍ଡିଂ କ'ଣ ବୁଡ଼ିକି ସେ ଭାସିବ, ଏତେ ଜୋର ବର୍ଷା। ପିଡ଼ିଆ ମାସ ଗୋମାତା ମାନେ ସବୁ କ୍ରନ୍ଦନ କଲେ, ସବୁ କ୍ରନ୍ଦନ କଲେ। ଆଚ୍ଛା, ପ୍ରଶ୍ନ ଆସିବ, ସମାଧାନ ସବୁ ଦିଆହେଇଛି ନା, ଯେତେବେଳେ ବର୍ଷାଟା ହେଲା କୃଷ୍ଣ କେଉଁଠି ଥିଲେ, ହଁ ଗୋବର୍ଦ୍ଧନରେ ଥିଲେ, ସେ ତ ସବୁ ଘରକୁ ପଳେଇଥିଲେ, ଘରକୁ ପଳେଇଲା ପରେ ବର୍ଷା ହେଲା, ତାହେଲେ ଗୋବର୍ଦ୍ଧନ ଆଉ ଗୋକୁଳ କେତେ ବାଟ, ଗୋବର୍ଦ୍ଧନରୁ ଗୋକୁଳ ବର୍ତ୍ତମାନ ହିସାବରେ କେତେ ବାଟ ହବ, 20 କିଲୋମିଟର ଉର୍ଦ୍ଧ ହବ, ତାହେଲେ କୃଷ୍ଣ 20 କିଲୋମିଟର ଆସିଥିବେ, 20 କିଲୋମିଟର ଆସିକି ତ ଗୋବର୍ଦ୍ଧନ ଟେକିବେ ନା, ତାହେଲେ 20 କିଲୋମିଟର ତାହେଲେ ବର୍ଷା ଭିତରେ ଆସିଥିବେ, କ'ଣ ଛତା ଧରିକି ଆସିଥିବେ, ତାହେଲେ କୃଷ୍ଣ ଓଦା ହେଇଛନ୍ତି କି, ଫଟୋ ଅଛି କି, କୃଷ୍ଣ ତିନ୍ତି ହେଇଥିବେ, ଏତେ ଜୋର ବର୍ଷା ହଉଛି ନା, ଭଗବାନଙ୍କର ଏ ଅଚିନ୍ତ୍ୟ ଶକ୍ତି ସେଠୁ ଆସିଲେ ସାଙ୍ଗେ ସାଙ୍ଗେ। ଆରେ ବ୍ରଜବାସୀ ମାନେ ଗାଭୀ ମାନେ ଯୋଉ ସବୁ ଆସିଛନ୍ତି, ସମସ୍ତେ ଗୋକୁଳରେ ଯୋଉମାନେ ସବୁ ଆସିଛନ୍ତି, ସେମାନେ ଆସିପାରିବେ କି? ତାଙ୍କ ଏତେ ଜୋରେ ଯେତେବେଳେ ବର୍ଷା ହେଉଛି, ଆମର ଏଠି କେତେ ଗୋଟେ ଘଣ୍ଟା 15 ମିନିଟ 20 ମିନିଟ ବର୍ଷା ହେଲା ବେଳକୁ କେତେ ପାଣି ହେଇଯାଉଛି, ଆ 2 ଫୁଟ ପାଣି ଠିଆ ହେବି ସାଙ୍ଗେ ସାଙ୍ଗେ। ଆଉ ସିଏ ପୁଣି ପ୍ରଳୟକାଳୀନ ବର୍ଷା ଆଇଲେ କେମିତି? ଭଗବାନଙ୍କର ଯୋଗ ଶକ୍ତି ଅଛି ନା, ବର୍ଷା ଏଣା ଚାଲିଛି, ଉପରେ ଉପର ସୁଦର୍ଶନ ଚକ୍ର ରଖିଦେଇଛନ୍ତି ସେଟ୍ କରି। ମୁଁ କରିବି ଲୀଳା, ତା ହଉଛି ହଉ, କ'ଣ ଅଛି ସେଠି? ଚକ୍ରଟା କେମିତି ରହିଛି, ଦୁଇଟା ଜିନିଷ ରହିଛି। ଆଚ୍ଛା, ପାହାଡ଼ ଉପରେ ପାଣି ପଡ଼ିକି ବି ସେ ଭିତରୁ ଜଣେ ପ୍ରଶ୍ନ କରିବ, ହଁ ନାଗସାପ କ'ଣ ସରି ଶେଷ ସିନା ଭିତରେ ରହିଛନ୍ତି, ତାହେଲେ ପାହାଡ଼ ଯାବା ପର୍ବତ ଯେଉଁ ଗୋବର୍ଦ୍ଧନ ପର୍ବତ, ଗୋବର୍ଦ୍ଧନ ପର୍ବତରୁ ତ 7 କୋଶର ଜଳ ଗୁଡ଼ାକ କେଉଁଠି ବସିବ? ତଳେ ବସିଯିବ ନାଇଁ? ଏଣେ ଅଲକ୍ଷରେ କହିଦେଲେ ସୁଦର୍ଶନ ଚକ୍ରକୁ ପୁରା ଏଠି ଘେରିକି ରହ ଛତା ଭଳିଆ। ଅଚିନ୍ତ୍ୟ ବୈଭବ ନା ଭଗବାନଙ୍କର, ମାଲିକ ଯାହାକୁ ଚିନ୍ତା କରିବ। ଇଏ ମଣିଷର କେତେ ବଡ଼, ଗୋଟେ ଓଡ଼ିଆରେ ଗୋଟେ କୁହନ୍ତି, ତୋର ପିତ୍ତ କେତେ, ଓଡ଼ିଆରେ ରାଗିବାର ଲୋକ କୁହନ୍ତି ତୋର ପିତ୍ତ କେତେ ଅଛି କହିଲୁ, ମୋ ସାର ଲଢ଼ିବୁ ଲୋକ କୁହନ୍ତିନି, ତୋର ପିତ୍ତ କେତେ, କ'ଣ ଗୋଟେ ପିତ୍ତ କେଉଁଠି ମଣିଷର ଅଛି କି ଆଣିଛି ତାର କୁହନ୍ତି, ତୋର ପିତ୍ତ କେତେ ମୋ ସାର ଲାଗିବୁ। ସେଟା ମଣିଷର କେତେ ପିତ୍ତ କେତେ ତାର ବୁଦ୍ଧି ଅଛି, ସିଏ ଗୋଟେ ଭାବିଛି ମୁଁ ଏଇଟା କରିଦେବି ସେଇଟା କରିଦେବି, କ'ଣ ଆମର ଅଛି? ଭଗବାନ ଜଣଙ୍କୁ ସୁରକ୍ଷା ଦେବା ପାଇଁ ଚାହିଁବେ, ଭଗବାନ ଜଣଙ୍କୁ ଗୋଟେ ବଡ଼ କରିବା ପାଇଁ ଚାହିଁବେ, ଭଗବାନ ସେଥିପାଇଁ ସିଏ ଭଗବାନ, ସମସ୍ତ ଅସମ୍ଭବ ତାଙ୍କ ପାଖରେ ସମ୍ଭବ ହେଇପାରିବ। ଇନ୍ଦ୍ର ଜଗତର ଯା କୁହନ୍ତି, ଜଗତକୁ ପ୍ରଳୟ କରିବାର ଯନ୍ତ୍ରକୁ ସବୁ ଲଗେଇଛି ବ୍ରଜରେ, ଯୋଉଟା ଜଗତକୁ ପ୍ରଳୟ କରେ ତାକୁ ଆଣି ବ୍ରଜକୁ ପ୍ରଳୟ କରିବା ପାଇଁ ଚାହିଁଲା, ବ୍ରଜଟାକୁ ମୁଁ ବୁଡ଼େଇଦେବି ନଷ୍ଟ କରିଦେବି ପ୍ରଳୟ କରିଦେବି ସହିଲା, କିଛି ବି କରିପାରିବେନି। ତାଙ୍କର ପ୍ରଥମ ଗୋମାତା ଟାର୍ଗେଟ ଥିଲା କ'ଣ, ଗୋମାତାଙ୍କୁ ହଇରାଣ କରିବା, ଯାହାଦ୍ୱାରା କୃଷ୍ଣ ଦୁଃଖୀ ହେବେ, ଆଉ ସେଥିପାଇଁ ବ୍ରହ୍ମା ଜାଣିପାରିଲେ। ଆଉ ବ୍ରହ୍ମା କ'ଣ ଜାଣିଲେ? ବ୍ରହ୍ମା କ'ଣ କହିଲେ, ଆରେ ତୁ ଯେଉଁ ଅପରାଧ କରୁଛ ତ କେହି କ୍ଷମା କରିପାରିବେନି, ଯା ଗାଭୀକି ଧରିକି ଯିବୁ, ସୁରଭିଙ୍କୁ ଧରିକି ଯା, ସୁରଭି ଲୋକକୁ ଗଲେ ସ୍ୱର୍ଗର ସୁରଭି ଲୋକ ଅଛି, ସେଠୁ ସୁରଭିଙ୍କୁ ଧରିକି ଯା। ଗୋମାତାମାନେ କଷ୍ଟ ପାଇଥାନ୍ତି, ଗୋମାତାମାନେ ସବୁ ଦୌଡ଼ିକି ଆସିଲେ, ବ୍ରଜବାସୀମାନେ ସବୁ ଦୌଡ଼ିକି ଆସିଲେ, ଭଗବାନ ଆସିବ, ଭଗବାନ କୃଷ୍ଣ ଗୋବର୍ଦ୍ଧନ ଧାରଣ କରି ସମସ୍ତେ ତା ଭିତରକୁ ପ୍ରବେଶ କରେ, ସମସ୍ତେ ଭଗବାନ ଭିତରକୁ ପ୍ରବେଶ କରେ, ଅଚିନ୍ତ୍ୟ ବୈଭବ ଭଗବାନ କୃଷ୍ଣଙ୍କର। ଇନ୍ଦ୍ର ବୁଝିପାରୁନାହାନ୍ତି, ତ କ୍ରୋଧାତ୍ ଭଗବତୀ ସମ୍ମୋହ ସମ୍ମୋହାତ୍ ଶକ୍ତି ବିଭ୍ରମ ଶ୍ରୁତି ନଷ୍ଟ ହେଇଯାଇଛି, ଅଭିମାନ ତୁଜ୍ୟତ୍ୱ ଭାବନା ଆସିଛି, ସେଥିପାଇଁ କୃଷ୍ଣଙ୍କରୁ ଭଗବାନ କୃଷ୍ଣଙ୍କୁ ଯେଉଁ ଜାଣିବାର ଉପାୟ କେବଳ କୃଷ୍ଣ ଜଣାଇବେ, କେବଳ କୃଷ୍ଣଙ୍କର କୃପାରେ, ଭଗବାନଙ୍କର କୃଷ୍ଣଙ୍କର କୃପାରେ, ମହାପ୍ରଭୁ ଗୁରୁ ଆଚାର୍ଯ୍ୟ ବୈଷ୍ଣବଙ୍କର କୃପାରେ, ଅଚିନ୍ତ୍ୟ ବୈଭବ ଅଚିନ୍ତ୍ୟ କୃପା ଏଇଟା ଜଣାପଡ଼ିବ ଜୀବକୁ, ନହେଲେ ଜୀବର ବୁଦ୍ଧି ସବୁବେଳେ ଗୋଟେ ସୀମିତ ସୀମିତ ବିଚାରଧାରା ସୀମିତ ବଳ ବୁଦ୍ଧି, ତା ଦେହରେ ସେ ଭାବୁଛି ମୁଁ ଏ ଜଗତର ସୁଖରେ ରହିବି, ସବୁ ସୀମିତ ଆମର। ଠିକ ଅଛି, ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାଣ।